ତାକୁ ତ୍ୟାଗ କର ହେ ରାଜା। ପ୍ରକୃତ ପକ୍ଷେ ଦେଇଗଣଙ୍କ ସୁଖ ଓ ଦୁଃଖ କେତେବେଳେ ହେଲେ ସ୍ଥିର ଭାବରେ ରହିବା ଆଦୌ ଦେଖାଯାଏ ନାହିଁ। ତେଣୁ ଆଜିର ଭାଗବତ କଥାକୁ ଆପଣମାନଙ୍କୁ ଆମେ ସ୍ୱାଗତ ଜଣାଉଛୁ। ଏ କଥା ଚାଲିଛନ୍ତି କୁଣ୍ଡିନପୁରରେ ବିବାହ ପ୍ରସଙ୍ଗରେ ରୁକ୍ମିଣୀଙ୍କ ବିବାହ ଉତ୍ସବ ଚାଲିଥିଲା। ସେ ଉତ୍ସବରେ ଭଗବାନ ଆସି ନେଇଗଲେ ରୁକ୍ମିଣୀ ଦେବୀଙ୍କୁ। ତେଣୁ ବର୍ତ୍ତମାନ ଯେଉଁ ଯୁଦ୍ଧ ସବୁ ଚାଲିଥିଲା, ଯୁଦ୍ଧରେ ସବୁ କେତେ ରାଜା ମୃତ୍ୟୁବରଣ କଲେ, ଅନ୍ୟମାନେ ବହୁତ ମୃତ୍ୟୁବରଣ କଲେ, ଏଇଭଳି ଭାବରେ ଜରାସନ୍ଧ ଏବଂ ଅନ୍ୟ ରାଜାମାନେ ସବୁ ଫେରି ଆସିଲେ। ଫେରି ଆସିକି କୁଣ୍ଡିନପୁରରେ ଯେଉଁ ରହିଛନ୍ତି ଶିଶୁପାଳ, ଯିଏ ବିବାହ କରିବା ପାଇଁ ଆସିଥିଲେ ରୁକ୍ମିଣୀଙ୍କୁ, ସେ ବର୍ତ୍ତମାନ ମୂର୍ଚ୍ଛା ହୋଇଯାଇଛନ୍ତି। ତେଣୁ ଦୁଇଥର ଶବ୍ଦ ବ୍ୟବହାର, ଭୋ ଭୋ ଗୋଟେ ଥର କହିଥିଲେ ବି ହେଇଥାନ୍ତା। ଗୋଟେ ଜିନିଷକୁ ଯଦି ଦୁଇଥର କୁହାଯାଏ ସେଇଟା ଗୋଟେ ସାହିତ୍ୟିକ ଦୋଷ ବୋଲି ଧରାଯାଏ, ଭିପ୍ସା ସେଇଟା କୁହାଯାଏ। ଦୁଇଥର ଗୋଟେ ଜିନିଷ ରିପିଟ୍ କରାଯାଏ ନାହିଁ, ଯଦି ରିପିଟ୍ କରାଗଲା ମାନେ ସେଇଟା ଗୋଟେ ସାହିତ୍ୟିକ ଦୋଷ ବୋଲି କୁହାଯାଏ। ତେଣୁ ଏଠି ଭୋ ଭୋ କହିବାର ଶବ୍ଦ ଆଚାର୍ଯ୍ୟମାନେ କହୁଛନ୍ତି, କାହିଁକିନା ସେ ତ ଯାଇଛନ୍ତି ମୂର୍ଚ୍ଛା ଯାଇଛନ୍ତି, ଶୁଣିପାରିଲାନି ଭୋ ଯେତେବେଳେ କହିଲେ। ତେଣୁ ଦୁଇଥର କହିବାକୁ ପଡ଼ିଲା ଜରାସନ୍ଧ, ଭୋ ଭୋ ପୁରୁଷ ଶାର୍ଦ୍ଦୁଳ ଏଇଭଳି ଭାବରେ ଶିଶୁପାଳ ଭାବୁଛନ୍ତି, କାହାକୁ କହୁଛନ୍ତି ଭୋ ଭୋ। ମାନେ ପୁରୁଷ ସାଦୃଢ ଆଉ କିଏ ଅଛନ୍ତି ପୁରୁଷ ବ୍ୟାଘ୍ର ପୁରୁଷ ରାଜା ସିଏ ରାଜା କ'ଣ ଛୋଟିଆ ଲୋକ ରାଜା ସିଏ ପୁରୁଷ ସାଦୃଢ ଆପଣ ଆଉ କିଏ ହେବେ ପୁରୁଷ ସାଦୃଢ ପୁରୁଷ ବ୍ୟାଘ୍ର ଆପଣ ପୁରୁଷ ସାଦୃଢ ହେଇକିରି ଗୋଟେ ଶୃଗାଳ ଭଳି ବ୍ୟବହାର କରୁଛନ୍ତି ପୁରୁଷ ସାଦୃଢ ଆପଣ ସିଂହ ଆପଣ କେତେ ଶକ୍ତି ରହିଛି ଆପଣ ଇଏ ଗୋଟେ ସାମାନ୍ୟ ଶୃଗାଳ ଭଳି ମୂର୍ଚ୍ଛା ହେଇଯାଉଛନ୍ତି ଭୋ ଭୋ ପୁରୁଷ ସାଦୃଢ ଧୌମନ୍ୟ ସଂଗୀତମ ତ୍ୟଜ ଧୌମନ୍ୟ ଧୌମନ୍ୟ ଶବ୍ଦର ଅର୍ଥଟି କୁହାଯାଉଛି ବିଷନ୍ନ ଅବସ୍ଥା ମନର ବିଭିନ୍ନ ପ୍ରକାର ଅବସ୍ଥା ରହିଛି ତେଣୁ ସାଧାରଣତଃ ଭୌତିକ ଜଗତ କହିଲେ ଏ ଦୁଇ ପ୍ରକାର ରହିଛି ଦ୍ୱନ୍ଦ୍ୱମୟ ଜଗତ ବୋଲି କୁହାଯାଏ ଭୌତିକ ଜଗତକୁ ଦ୍ୱନ୍ଦ୍ୱମୟ ଜଗତ ତେଣୁ ଚିତ୍ ଜଗତ ହେଉଛି ସେଥିରେ ନିର୍ଦ୍ୱନ୍ଦ୍ୱ ସେଥିରେ କ'ଣ ଦ୍ୱନ୍ଦ୍ୱ ନାହିଁ ନିର୍ଦ୍ୱନ୍ଦ୍ୱ ଏଠି କ'ଣ ନା ଏଠି ଦୁଃଖ ଅଛି ମାନେ ସେଠି ସୁଖ ରହିବ ଏଠି ଆନନ୍ଦ ଅଛି ମାନେ ସେଠି ଦୁଃଖ ରହିବ ଆନନ୍ଦ ଅଛି ମାନେ ନିରାନନ୍ଦ ରହିବ ଏଠି ମାନ ରହିଛି ମାନେ ଅପମାନ ରହିବ ଏଠି ଦିନ ଅଛି ମାନେ ରାତି ରହିବ ଏଠି ସବୁବେଳେ ଦ୍ୱନ୍ଦ୍ୱମୟ ଜଗତ ଭୌତିକ ଜଗତ ଦ୍ୱନ୍ଦ୍ୱମୟ ଜଗତ ବୋଲି କୁହାଯାଏ ଏଠି ସବୁ ବିପରୀତ ଜିନିଷ ସବୁ ରହିଛି କିନ୍ତୁ ଆର ଯେଉଁ ରହିଛି ଚିତ୍ ଜଗତ ରହିଛି ଭଗବାନଙ୍କର ଯେଉଁ ପ୍ରକୃତ ଧାମ ସେଥିରେ ସେଇଟାକୁ ଆବସୋଲ୍ୟୁଟ୍ ୱାର୍ଲ୍ଡ ବୋଲି କୁହାଯାଏ ଆବସୋଲ୍ୟୁଟ୍ ୱାର୍ଲ୍ଡ କହିଲେ ସେଇଟା ନିର୍ଦ୍ୱନ୍ଦ୍ୱ ତାର ଦୁଇ ପ୍ରକାର ଜିନିଷ ନାହିଁ ସବୁ ଏକ ଅବସ୍ଥା ଆବସୋଲ୍ୟୁଟ୍ ଅଦ୍ୱୟ ଦ୍ୱୈତ ଜଗତ ଦ୍ୱୈତ ଭଦ୍ରା ଭଦ୍ର ଜ୍ଞାନ ଏହିସବୁ ଭ୍ରମ ଏଇ ଭଲ ଏଇ ମନ୍ଦ ଇଏ ମନଧର୍ମ ଚୈତନ୍ୟ ଚରିତ୍ରାମୃତରେ କୁହାଯାଇଛି ଦ୍ୱୈତ ଭୌତିକ ଜଗତ ହେଉଛି ଦ୍ୱୈତମୟ ଜଗତ ଏଠି ଆଜି ଆନନ୍ଦ ଅଛି ମାନେ କାଲି ଦୁଃଖ ଆସିବ ପ୍ରସ୍ତୁତ ହେବାର ଅଛି କାରଣ ଭୌତିକ ଜଗତ ସେ ଭଗବାନ ସୃଷ୍ଟି କରିଛନ୍ତି ଦ୍ୱନ୍ଦ୍ୱମୟ ଜଗତ ତେଣୁ ଏଠି କୁହାଯାଉଛି ଦ୍ୱୈତ ଭଦ୍ରା ଭଦ୍ର ଜ୍ଞାନ ଦ୍ୱୈତ ଜଗତରେ ସମସ୍ତଙ୍କର ଯେଉଁ ଚିନ୍ତା କରୁଛି ଏଇଟା ଠିକ୍ ଏଇଟା ଭୁଲ ଭଦ୍ର ଏଇଟା ଅଭଦ୍ର ଏଇ ଯେଉଁ ଜ୍ଞାନ ରହିଛି ଇଏ ହେଉଛି ଏଇସବୁ ଭ୍ରମ ଏ କେବଳ ଭ୍ରମ ଏଇଟା ପ୍ରକୃତ ଜିନିଷ ନୁହଁ ଆମର ଯେଉଁ ଦୋଷ ରହିଛି ଚାରୋଟି ବଦ୍ଧ ଜୀବର ଚାରୋଟି ଦୋଷ ରହିଛି କ'ଣ କ'ଣ ନା ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୋନା ପାହାଟ ଭ୍ରମ ଭ୍ରମ ଟୁ ଆମର ଇଂରାଜୀରେ ମଧ୍ୟ ଗୋଟେ ରହିଛି ପ୍ରଭାବ ଟୁ ଏର୍ ଇଜ୍ ହ୍ୟୁମ୍ୟାନ୍ ଭୁଲ କରିବାଟା ସ୍ୱାଭାବିକ କିନ୍ତୁ ସେମାନେ ଯିଏ ଏଇ ପ୍ରଭାବଟା ଲେଖିଛନ୍ତି ସେ ଜାଣିନାହାନ୍ତି ଯେ ମୁକ୍ତ ଜୀବ ଅଛନ୍ତି ତାଙ୍କର ଭୁଲ ନାହିଁ ସେ ଜାଣିନଥିଲେ ଏଇଟା ଏ ବଦ୍ଧଜୀବ କଥା କହୁଛନ୍ତି ଟୁ ଏର୍ ଇଜ୍ ହ୍ୟୁମ୍ୟାନ୍ ଭୁଲ କରିବାଟା ସ୍ୱାଭାବିକ ମନୁଷ୍ୟ ମନୁଷ୍ୟମାନଙ୍କର ସ୍ୱାଭାବିକ ହେବ ସେଇଟା ହଁ କିନ୍ତୁ ସିଏ ଯିଏ ଏ ପ୍ରଭାବଟା ଲେଖିଛନ୍ତି ସେ ଜାଣିନଥିବେ ଯେ ଏମିତି ବି ଅଛନ୍ତି ବ୍ୟକ୍ତି ଅଛନ୍ତି ଯାହାଙ୍କର ଭୁଲ ନାହିଁ ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ହେଇଥିବ ଭ୍ରମ ପ୍ରମାଦ ବିପ୍ରଲିପ୍ସା କରୋନା ପାଠବ ଏଇ ଚାରୋଟି ହେଉଛି ବଦ୍ଧ ଜୀବର ଦୋଷ ସିଏ ନିଶ୍ଚିନ୍ତ ଭାବେ ଭୁଲ କରିବ ଗୋଟେ ଜିନିଷକୁ ଆଉ ଗୋଟେ ଜିନିଷ ବୋଲି ଭାବିବ ଛପିବା ମନବୃତ୍ତି ରହିବ ଏବଂ ତାଙ୍କର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ଏମାନେ ସବୁ ହେଉଛନ୍ତି କରୋନା ପାଠବ ସେମାନେ ଇନ୍ଦ୍ରିୟମାନେ ସୀମିତ ଶକ୍ତି ରହିଛି ଅସୀମିତ ଶକ୍ତି ନାହିଁ ଇଏ ହେଉଛି ଦୋଷ ହେଉଛି ବଦ୍ଧ ଜୀବର କିନ୍ତୁ ଯେଉଁମାନେ ଆର୍ଯ୍ୟ ବ୍ୟକ୍ତି ଯେଉଁମାନେ ବିଜ୍ଞ ବ୍ୟକ୍ତି ତାଙ୍କର ଏସବୁ ଦୋଷ ନଥାଏ ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଏଇସବ ତେଣୁ ଆମର କହିବା କଥା ଯେଉଁ ବ୍ୟକ୍ତି ସେ ମହାନ ବ୍ୟକ୍ତି ସେ ପ୍ରଭାବ ଲେଖିଛନ୍ତି ଟୁ ଏର୍ ଇଜ୍ ହ୍ୟୁମ୍ୟାନ୍ ସେ ଜାଣିନାହାନ୍ତି ଯେ ହ୍ୟୁମ୍ୟାନ୍ ଭିତରେ ମଧ୍ୟ ବହୁତ ରହିଛି ସୁପର ହ୍ୟୁମାନ୍ ରହିଛନ୍ତି ତାଙ୍କର ଏୟର୍ ନାହିଁ ତାଙ୍କର ଏରର୍ ନାହିଁ ତାଙ୍କର ଭ୍ରମ ନାହିଁ ତେଣୁ ଏଠି କୁହାଯାଉଛି ଭୌତିକ ଜଗତରେ ସାଧାରଣତଃ ଏଇ ଚିନ୍ତା ରହୁଛି ଏଇଟା ଠିକ୍ ଏଇଟା ଭୁଲ ଗ୍ରହମାନଙ୍କର ସବୁ ରହିଛି କେତେବେଳେ ତାଙ୍କର ଭଲ ପ୍ରଭାବ ରହିଛି କେତେବେଳେ ମନ୍ଦ ପ୍ରଭାବ ରହିଛି ଏସବୁ ରହିଛି ଭୌତିକ ଜଗତ କେବେ ଏଇଟା ରହିବ ତେଣୁ ସାଧାରଣତଃ ଲୋକମାନେ ଏଇ ଦୁଇଟି ବିଚାର ରହିଥାଏ ଦୁଇଟି ବିଚାର ଅଛି ଗୋଟେ ହେଉଛି ତତ୍ତ୍ୱ ବିଚାର ଆଉ ଗୋଟେ ହେଉଛି ଆପାତ ବିଚାର ଲୋକମାନେ ଶତକଡ଼ା 99 ଭାଗ ଲୋକ ଆପାତ ବିଚାର କରନ୍ତି ତତ୍ତ୍ୱ ବିଚାର ଖୁବ୍ କ୍ୱଚିତ ଲୋକ ଜାଣନ୍ତି ତତ୍ତ୍ୱ ବିଚାର भगवद्गीता सप्तम अध्याय तृतीय श्लोक भगवान कहे मनुष्याणां सहस्रेषु कश्चित् जतति सिद्धये जतताम्पि सिद्धानां कश्चित् मां गति तत्त्वतः। खूब क्वचित लोक भगवान को तत्व जानती आपात भाव में बहुत लोग जानते हैं भगवान को आम देखा कौन नेट्रे अन्न स्थान सब बहुत भगवान गुणगान कर भगवान गुणगान कर सब तत्वभ्रम सब रही दादे तेणु ईस्कन से ही आचार्य मान कथा गान कराए जोटे आचार्य मान तत्वभ्रम न थाए अन्न मान सब तत्वभ्रम रही था साधारण लोक मैंने से बहुत पसंद करेंगे बहुत हिट होटा भाइराल होती देख ला तेज़ भूल सब रही कहना ये हूँ अनर्थ आमर जो सब अनर्थ रही गोटे हूँ अनर्थ हूँ तत्वभ्रम अनर्थ कौन वर्णना कराई अनर्थ चारि प्रकार अनर्थ रही कौन ना फास्ट हूँ असतृष्णा भौतिक जगत प्रति जो आसक्ति रही तृष्णा रही असत भौतिक जगत हूँ असत ताप्रति जो तृष्णा से असत तृष्णा भी कह जाए जमी मरीचिका मरीचिकार प्रकृति जल न था कि मरीचिकार जल अच्छी भाविकी लोक तापर धाई धाई कि मृत्युवरण करती हूँ असत तृष्णा भौतिक जगत हूँ असत जगत सत जगत सत् नुह यहाँ असत सब रहा यहाँ असत तेणु भौतिक जगत प्रति जो तृष्णा यहाँ कह असत तृष्णा ये गोटे हूँ अनर्थ एवं तापर हूँ असतृष्णा हृदय दौर्बल्य हृदय बहुत दुर्बलता रही जमी काम क्रोध लोभ मोह इत्यादि भगवद्गीतार भगवान कहले अर्जुन को तो हृदय दौर्बल्य कौन कुतस्थ आकस्मण विदम विषम संपस्थित अनाथ दुष्ट असर्गम आकृति कर्म अर्जुन कैवस्म गंबार्थ नैतत्वते क्षुद्र हृदय दौर्बल्य तत्वतुष्ट पर हृदय दुर्बलता हृदय दुर्बलता कौन साधारण लोक मैंने बुझीपर ना हृदय दुर्बल कौन किंतु जमी आम कह हृदय दुर्बल्य जमती अर्जुन हृदय दुर्बलता आसला भगवान कौन तुम युद्ध कर से कह केमी कथा विष्णु संकेत जो मधुसूदन विष्णु प्रति जो स्वामी पूजा परिशूदन केमी युद्ध करी तुम्हें कौन युद्ध कर तुम पिता सांगे तुम गुरु को सांगे मत कौच युद्ध करवाई ये दुर्बलता एमती कि आम देखिए धर्मराज युधिष्ठ महाराज मत हृदय दुर्बलता आसला कि भाव ना जो भगवान कहले महाभारत युद्ध द्रोण जो सेनापति होते प्रथम दस दिन होते भीष्म सेनापति होते तापर पांच दिन है भीष्म द्रोण द्रोण हाथ में जी अस्त्र रही कहीं परास्त करें तेणु भगवान कहले युधिष्ठ महाराज धर्मराज से युधिष्ठ महाराज कहले तुम कह जे अश्वत्थामा हत जो द्रोण शुणे पुत्र मृत्युवरण करते सी आस्त्र त्याग करदे तेणु भीम कौन कले ना गोटे हाथी को मारे जो हाथी नाम थी अश्वत्थामा तेणु सी डिक्लेयर कर अश्वत्थामा हत कि द्रोण शुणिले ना कि भगवान जो कहले युधिष्ठ महाराज को सी मतलब शुणिले ना ना मुझ कह ना ये कि हृदय दर्बलता हो गला धर्म गति अति सूक्ष्म धर्म से तत्व निहित गुहाया धर्म तत्व ये सहज जिनस नुह महाजन जनगत से पंथा महाजन माने से पंथा को निर्णय करेंगे साधारण व्यक्ति मैंने कौन बुझीपर धर्म विषय धर्मराज स्वयं युधिष्ठ महाराज सी मध्य राजी हेले ना ना मुझ कह ना ये कहते कलमश यहाँ कहते कलम चैतन्य चरितामृत वर्णना कहती कलमश कली कलमश नाशन कलीर बहुत जो कलमश रही ये केमी नाश कर ना भगवान नाम मध्यम रही कली कलमश नाशन अच्छा ये जो कलमश कहले कौन चैतन्य चरितामृत कह जे भक्तिर विरोधी जत धर्म बा अधर्म भक्तिर विरोधी साधारण तो अधर्म कहले भक्तिर विरोधी बोली बुझा कि धर्म भक्तिर विरोध हे भक्तिर विरोधी जत धर्म बा अधर्म से तार नाम हूँ कर्मश ତାକୁ ତାକୁ କର୍ମସ ବୋଲି କୁହାଯାଏ। ଯେମିତି ଯୁଧିଷ୍ଠିର ମହାରାଜ ଭଗବାନ କହୁଛନ୍ତି ତମେ କୁହ ଅଶୋକା ମୃତ୍ୟୁବରଣ କଲେ ବୋଲି, କିନ୍ତୁ ସେ କହିଲେ ନା ମୁଁ କହିବି ନାହିଁ। ଏଇଟା ହେଉଛି କର୍ମସ, ଏଇଟା ହେଉଛି ବୃଦ୍ଧ ଦୁର୍ବଳ କର୍ମସ। ତେଣୁ ତାପରେ ସେ ଗୋଟେ କଣ୍ଡିସନରେ କହିଲେ କ'ଣ ନା ଅଶୋତ୍ତମ ହତ ନରେ ବା କୁଞ୍ଜରେ, କୁଞ୍ଜରେ ଯେତେବେଳେ କହିଲେ ସେତେବେଳେ ଭଗବାନ ଶଙ୍ଖ ଫୁଙ୍କିଦେଲେ। ଇଏ ହୃଦୟ ଦୁର୍ବଳତା, ହୃଦୟ ଦୁର୍ବଳତା। ଭଗବାନ କହିଲେ ଅର୍ଜୁନକୁ ତମର କେତେବେଳେ କେମିତି ଇଏ ହୃଦୟ ଦୁର୍ବଳତା ଆସିଗଲା? ମୁଁ ଯାହା କହୁଛି ତମେ କରିବା କଥା, ଭଗବାନ ଯାହା କହୁଛନ୍ତି ସେଠି ହିସାବ କରିବା ଯାବ ନାହିଁ। ଏଇଟା ଧର୍ମ ନା ଅଧର୍ମ? ସେଠି ଧର୍ମ ଅଧର୍ମ ବିଚାର ନଥାଏ। ପୁରାଣ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ମନିମିତମ କ୍ରିୟତମ କ୍ରିୟତମ ଧର୍ମ, ମନିମିତମ କ୍ରିୟତମ ଧର୍ମ ପାପ ଧର୍ମ ଏକଳ୍ପତେ। ଭଗବାନ ନିମିତ୍ତ ଯଦି ପାପ କରାଗଲେ ମଧ୍ୟ ସେଇଟା ଧର୍ମ ବୋଲି କୁହାଯିବ, କିନ୍ତୁ ଭଗବାନ ପାଇଁ ଯଦି କିଛି ଅଧର୍ମ କରାଗଲେ ମଧ୍ୟ ସେଇଟା ପାପ ହେବ ନାହିଁ, ସେଇଟା ଧର୍ମ ବୋଲି କୁହାଯିବ। ଧର୍ମର ସଂଜ୍ଞା ବହୁତ ମହାଜନ ଜନ କଥା ସେ ପନ୍ଥା, ମହାଜନ ମାନେ ଧର୍ମ ପନ୍ଥାକୁ ନିର୍ଣ୍ଣୟ କରିଛନ୍ତି କ'ଣ ଧର୍ମ, ସେମିତି ବୁଝିପାରିବେ ନାହିଁ ଧର୍ମ କଥା କ'ଣ। ବହୁତ ସୂକ୍ଷ୍ମ ଧର୍ମର ଗତି ହେଉଛି, ବହୁତ ସୂକ୍ଷ୍ମ। ତେଣୁ ହୃଦୟ ଦୁର୍ବଳତା, ହୃଦୟ ଦୁର୍ବଳତା ଏଇଟା କୁହାଯାଏ। ତେଣୁ ଏଇଟା ହୃଦୟ ଦୁର୍ବଳତା ସାଧାରଣତଃ କୁହାଯାଏ, କାମ କ୍ରୋଧ ଲୋଭ ଇତ୍ୟାଦି ସବୁ ଯେଉଁ ରହିଛି ହୃଦୟ ଦୁର୍ବଳତା। ସେହିଭଳି ଭାବରେ ବହୁତ ପ୍ରକାର ଅପରାଧ ରହିଛି, ଆମେ ସବୁଦିନ ସକାଳେ ନାମ ଅପରାଧ କହୁଛୁ, ଦଶଟି ନାମ ଅପରାଧ ରହିଛି। ସେହିଭଳି ଭାବରେ ବୈଷ୍ଣବ ଅପରାଧ ରହିଛି, ଧାମ ଅପରାଧ ରହିଛି, ସେବା ଅପରାଧ ରହିଛି, ଅନେକ ପ୍ରକାର ଅପରାଧ ରହିଛି। ଏହିସବୁ ହେଉଛି ଅନର୍ଥ। ଏବଂ ଆଉ ଗୋଟେ ହେଉଛି ତତ୍ତ୍ୱଭ୍ରମ। ତତ୍ତ୍ୱଭ୍ରମ କହିଲେ ଠିକ୍ ଭାବରେ ବୁଝିପାରିବେ ନାହିଁ ତତ୍ତ୍ୱଟା କ'ଣ, ଧର୍ମସ ତତ୍ତ୍ୱ। ଏମିତିକି ଧର୍ମରାଜ ଗୁପ୍ତମାନେ ମଧ୍ୟ ଜାଣିପାରିନଥିଲେ କ'ଣ ଧର୍ମର ତତ୍ତ୍ୱ। ଭାଗବତ ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସେଇଟା ଆଲୋଚନା କରାଯାଇଛି, ଯେତେବେଳେ ଅଜାମିଳ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି। ଅଜାମିଳକୁ ନେବା ପାଇଁ ଯମରାଜ ପଠାଇଥିଲେ, ଅଜାମିଳର ବିରାଟ ଲିଷ୍ଟ ଥିଲା। ତେଣୁ କିନ୍ତୁ ତା ଭିତରେ ସେସବୁ ଠିକ୍ ହେଇଯାଇଛି, ଏତେ ସବୁ ପାପ ଥିଲା ସବୁ ପାପ କୁଆଡ଼େ ପଳେଇଯାଇଛି ସେ ଜାଣିପାରିଲେ ନାହିଁ, ଧର୍ମରାଜ ଗୁପ୍ତମାନେ ଜାଣିପାରିଲେ ନାହିଁ। ବିରାଟ ଗୋଟେ ପାପ, ହିମାଳୟ ଗୋଟେ ପାପ ଥିଲା ତାର। ଆମର ଗୋଟେ ଉଦାହରଣ ଦିଆଯାଏ, ଯେଉଁଭଳି ଭାବରେ ଗୋଟେ ସ୍ଥାନରେ ଅନ୍ଧକାର ରହିଛି ବହୁତ କାଳ ଧରି, ସେଠି ଅନ୍ଧକାର ରହିଛି, କିନ୍ତୁ ଜଣେ ଯଦି ଗୋଟେ ଟର୍ଚ୍ଚ ଲଗେଇଦେଲା ସେ କହିବନି ଅନ୍ଧକାର ମୁଁ ଏତେ ବର୍ଷ ହେଲା ରହିଛି ଆଉ ଏତେ ଶୀଘ୍ର ଚାଲିଯିବି, ଅନ୍ଧକାର କୁଆଡ଼େ ପଳେଇବ, ଆଲୋକ ଆସିଯିବ। ସେଇଭଳି ଭାବରେ କଥା ଧର୍ମର ତତ୍ତ୍ୱ ବହୁତ ଗଭୀର, ଯେଉଁଯାକ ଧର୍ମରାଜ ଗୁପ୍ତମାନେ ଜାଣିପାରିନଥିଲେ। ସେମାନେ କହିଲେ ଇଏ ଏଭଳି ଭାବରେ ଅଧର୍ମୀ, ଏଭଳି ଭାବରେ ପାପୀ, ଏସବୁ କରିଥିଲେ, ଏଇଭଳି ଭାବରେ ସବୁ ଲିଷ୍ଟ ଦେଖେଇଲେ। ସେମାନେ ଭାବିଲେ ବୋଧେ ମୁଁ ଆମେ କହିଲା ପରେ ଧର୍ମରାଜ ଦୂତମାନେ କହିବା ହଉ ଠିକ୍ ଅଛି ଆମର ଭୁଲ ହେଇଗଲା ବୋଲି। କିନ୍ତୁ ଭଗବାନ ବିଷ୍ଣୁଙ୍କର ଦୂତମାନେ ଯେଉଁ କହିଲେ ତମେ କ'ଣ ଧର୍ମର କଥା ଜାଣିନ, ପ୍ରକୃତ ଧର୍ମ କ'ଣ ତମେ ଜାଣିନ, ଅୟଙ୍ଗୀକୃତ ନିର୍ବେଶ ଜନ୍ମ କୋଟିଆ ମାଂସାବତି ଯଦ୍ୟାଜହାର ଦିବସ ନାମ ସ୍ୱସ୍ତାୟନ ଘରେ। ତମେ ଯେଉଁ ତାର ଲିଷ୍ଟ ଦେଉଛ ପାପ କଲା ବୋଲି, ସିଏ ହେଉଛି ଗୋଟିଏ ଜନ୍ମର କଥା କହୁଛ, କିନ୍ତୁ ଇଏ କୋଟି ଜନ୍ମର ପାପକୁ ପ୍ରାୟଶ୍ଚିତ ହେଇଯାଇଛି। ଏମାନେ ଚିନ୍ତା କରୁ କେତେବେଳେ ହେଲା ନା, ଯଦ୍ୟାଜହାର ଦିବସ ତମେ ଯେତେବେଳେ ତାର ଅନ୍ତ ଶରୀରରେ ଯେତେବେଳେ ଜମ ପାହାସ ପକେଇକି ଟାଣିବା ପାଇଁ ବସିଥିଲ ସେତେବେଳେ ସେ କ'ଣ କହିଥିଲା ନା, ସେ ତା ପୁଅକୁ ଡାକିଥିଲା ନାରାୟଣ, ନା ନା ସେ ହେଉଛି ଭଗବାନଙ୍କ ନାମ, ନାମ ସ୍ୱସ୍ତାୟନ ହରେ, ହରିଙ୍କର ନାମ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ନାମ ସ୍ୱସ୍ତାୟନ ହରେ। ଗୋଟିଏ ନାମରେ ଏତେ ରହିଛି ଶକ୍ତି ରହିଛି, ପାପୀ ତା ଜୀବନ ସାରା ପାପ କଲେ ମଧ୍ୟ ସେ କରିପାରିବ ନାହିଁ, ଏତେ ଭଗବାନଙ୍କ ନାମର ଏତେ ଶକ୍ତି ରହିଛି। ତେଣୁ ଏ ଗୋଟେ ଅପରାଧ ରହିଛି ନାମକୁ, ନାମର ଶକ୍ତି ମହିମାଙ୍କୁ କାଳ୍ପନିକ ବୋଲି ମନେ କରିବା। ଏତେ ନାମର ଶକ୍ତି ରହିଛି, ପାପୀ ବ୍ୟକ୍ତି ସ୍ଥିତି ପାପ କରିପାରିବ ନାହିଁ ତା ଜୀବନରେ, ଭଗବାନ ନାମରେ ଏତେ ଶକ୍ତି ରହିଛି। ତେଣୁ ସ୍ୱସ୍ଥାୟନ ହାରି ପ୍ରକୃତ ମଙ୍ଗଳ ପ୍ରଦାନ କରେ। ଏଇ ଯେଉଁ ରହିଛି ବିଭିନ୍ନ ପ୍ରକାର ଅନର୍ଥ ସବୁ ରହିଛି, ଏ ଅନର୍ଥ କେମିତି ଦୂର ହେବ? ଏ ଯେଉଁ କାମ କ୍ରୋଧ ତତ୍ତ୍ୱଭ୍ରମ ଇତ୍ୟାଦି ସବୁ ବିଭିନ୍ନ ପ୍ରକାର ଅନର୍ଥ ରହିଛି, ଅନର୍ଥ କେମିତି ଦୂର ହେବ? ହୃଦୟରେ ହେଉଛି ମଳିନତା, ହୃଦୟରେ ହେଉଛି ମଳ, ହୃଦୟର ମଳ କେମିତି ସେ ହୃଦୟଟା ସଫା ହେବ? ଭାଗବତ ବର୍ଣ୍ଣନା କରାଯାଇଛି ଏଇଟା କେମିତି ହେବ ନା, କେବଳ ଭଗବାନ କଥା ଶ୍ରବଣ ମାଧ୍ୟମରେ, ଭାଗବତ ଶ୍ରବଣ ମାଧ୍ୟମରେ ପ୍ରଥମ ସମୟ ଦ୍ୱିତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ଏଇଟା ସେଥିରେ ଅଛି ନା, କଥା ସପ୍ତମ ଅଧ୍ୟାୟ ମଧ୍ୟ କୁହାଯାଇଛି, ସପ୍ତମ ଅଧ୍ୟାୟ କୁହାଯାଇଛି ଯେତେବେଳେ ବ୍ୟାସଦେବ କ'ଣ, ଯେତେବେଳେ ବ୍ୟାସଦେବ ସବୁ ଶାସ୍ତ୍ର ରଚନା କରିସାରିକରି ଶାନ୍ତି ପ୍ରାପ୍ତ ହୋଇପାରୁନଥିଲେ, ସେତେବେଳେ ତାଙ୍କର ଗୁରୁଦେବ ନାରଦ ମୁନି ଆସି କହିଲେ, କାହିଁକି ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନା? କ'ଣ ପାଇଁ ନା, ତୁମେ ଯେଭଳି ଭାବରେ ଧର୍ମ ଅର୍ଥ କାମ ମୋକ୍ଷ ଏଇଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେହିଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନ, ଯେଉଁଥିପାଇଁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନା। ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନାରଦ ମୁନି ଏହିଭଳି ଭାବରେ ବହୁତ ଉପଦେଶ ଦେଇକରି ତାପରେ ନିଜ ଜୀବନର ଉଦାହରଣ ଦେଇକରି ନାରଦ ମୁନି କହିଲେ କିଭଳି ସେ ଜଣେ ଦାସପୁତ୍ର ଥିଲେ। ଏଇ ଚତୁର୍ମାସରେ ବ୍ରହ୍ମବାଦୀମାନେ ଆସିଥିଲେ, ତାଙ୍କର ମା ଜଣେ ଧନୀ ବ୍ୟକ୍ତିଙ୍କ ଘରେ ରହି ସେବା କରୁଥିଲେ, ସେହି ସମୟରେ ସେ ବ୍ରହ୍ମବାଦୀମାନଙ୍କ ସେବା କରିଥିଲେ, ସେ ବ୍ରହ୍ମବାଦୀମାନଙ୍କ କୃପାରୁ ଇଏ ମଧ୍ୟ ଭକ୍ତି ପ୍ରାପ୍ତ ହେଲେ। ତେଣୁ ନାରଦ ମୁନି ତାଙ୍କ ଜୀବନ କଥା କହିକରି ଚାଲିଗଲା ପରେ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବ୍ୟାସଦେବ ଭଗବାନ ଧ୍ୟାନ କଲେ, ଭଗବାନ ଧ୍ୟାନ କଲେ ଭକ୍ତିଯୋଗ ମାଧ୍ୟମରେ, ଭକ୍ତିଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅପଶ୍ୟତ ପୁରୁଷଂ ପୂର୍ଣ୍ଣ ମାୟାଂଚ ତଦପାଶ୍ରୟମ୍। ଭକ୍ତିଯୋଗରେ ମନକୁ ଯେତେବେଳେ ସ୍ଥିର କଲେ, ଭକ୍ତିଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ, ତାଙ୍କର ମଳ ସବୁ ଚାଲିଗଲା, ଭଗବାନ ଧ୍ୟାନ କଲେ ସବୁ ମଳ ଚାଲିଯିବ, ସମ୍ୟକ ପ୍ରଣୀତ ଅମଳ ହେଇଗଲା ବୋଲି କୁହାଗଲା। ଏବଂ ସମ୍ୟକ ପ୍ରଣୀତ ଅମଳେ ଅପଶ୍ୟତ ପୁରୁଷଂ ପୂର୍ଣ୍ଣ, ଭଗବାନଙ୍କୁ ସେ ଦର୍ଶନ କଲେ, ଯିଏ ହେଉଛନ୍ତି ପରମ ପୂର୍ଣ୍ଣ ପୁରୁଷ ସିଏ, ଅପଶ୍ୟତ ପୁରୁଷଙ୍କ ପୂର୍ଣ୍ଣ ମାୟାଙ୍କ ତଦପାଶ୍ରୟମ୍। ଭଗବାନ କିଭଳି ଦର୍ଶନ କଲେ ନା, ତାଙ୍କ ପଛପଟେ ମାୟାଙ୍କୁ ଦର୍ଶନ କଲେ। ସେ ମାୟା କିଭଳି ନା, ଜୟା ସମ୍ମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକମ୍, ସେ ମାୟା ଏ ଜୀବମାନଙ୍କୁ ସମସ୍ତଙ୍କୁ ମୋହିତ କରି ରଖିଛନ୍ତି। ଏହା ସମ୍ମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକମ୍, ଯଦିଓ ସେ ହେଉଛନ୍ତି ଆତ୍ମା କିନ୍ତୁ ଏ ଯେଉଁ ମାୟା ତ୍ରିଗୁଣାତ୍ମକ ମାୟା ଏ ସମସ୍ତଙ୍କୁ ମୋହିତ କରି ରଖିଛନ୍ତି। ଯଦିଓ ମାୟା ହେଉଛି ଭଗବାନ ଉଚ୍ଚତର ଶକ୍ତି, କିନ୍ତୁ ଜୀବ ହେଉଛି ଭଗବାନଙ୍କ ଉଚ୍ଚତର ଶକ୍ତି, ତେଣୁ ଇଏ ହେଉଛି ଅନର୍ଥ। ଏହା ସମ୍ମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକ ପରୋପି ମନୁତେ ଅନର୍ଥମ୍, ଯଦିଓ ସିଏ ହେଉଛନ୍ତି ପର କହିଲେ ଶ୍ରେଷ୍ଠ, କିନ୍ତୁ ତାଙ୍କର ଅନର୍ଥ ଆସିଯାଇଛି। ତେଣୁ ପରୋପି ମନୁତେ ଅନର୍ଥ ତତ୍କୃତମ ଚାବି ପଦ୍ଧତି, ତେଣୁ ସିଏ ମାୟାର ଅଧୀନ ହୋଇଯାଇଛି, ଏଇଟା ଲୋକମାନେ ଜାଣନ୍ତି ନାହିଁ। ତେଣୁ ଏଇ ଯେଉଁ ଅନର୍ଥ ଲୋକମାନେ ଜାଣନ୍ତି ନାହିଁ, ତେଣୁ ସେଇଟାକୁ କ'ଣ କଲେ ନା, ମନୁତେ ଅନର୍ଥ ତତ୍କୃତ ଅନର୍ଥ ଉପଶମ ସାକ୍ଷା, ଏ ଅନର୍ଥକୁ ଉପଶମ କରାଯିବ, ରୋଗ ଭଲ କରାଯିବ। ଏ ଅନର୍ଥ ହେଉଛି ରୋଗ, ଭବ ରୋଗ, ଭବ ରୋଗରେ ସମସ୍ତେ ପୀଡ଼ିତ ହୋଇକି ରହିଛନ୍ତି। ଅନର୍ଥ ଉପଶମ ସାକ୍ଷାତ କିପରି ହେବ, ଅନର୍ଥ ଭବ ରୋଗ କେମିତି ଦୂର ହେବ ନା, ସାକ୍ଷାତ ଅଧକ୍ଷଜ, ଭଗବାନଙ୍କର ଗୋଟିଏ ନାମ ହେଉଛି ଅଧକ୍ଷଜ, କାହିଁକି ନା ଭଗବାନ ଆମର ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ, ଅକ୍ଷଜ ଅକ୍ଷଜ କହିଲେ ଆମେ ଯେଉଁ ଇନ୍ଦ୍ରିୟମାନ ରହିଛି, ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଜ୍ଞାନ ପ୍ରାପ୍ତ ହେଉଛେ, କିନ୍ତୁ ଭଗବାନଙ୍କୁ ସେଭଳି ଆମେ ଜାଣିପାରିବା ନାହିଁ, କାରଣ ସେ ହେଉଛନ୍ତି ଅଧକ୍ଷଜ, ଇନ୍ଦ୍ରିୟମାନଙ୍କ ଦ୍ୱାରା ସେ ପ୍ରାପ୍ତ ହୋଇପାରିବେ ନାହିଁ। ଏଇଟା କୁହାଯାଇଛି, ଅଥ ଶ୍ରୀକୃଷ୍ଣ ନାମାଦି ନ ଭବେ ଗ୍ରାହେନ୍ଦ୍ରେ ସେବନ୍ମୁଖେ ହେଇ ଜୀବାଦୌ ସ୍ୱୟଂ ଭାବେ ସ୍ମୃତି ଅଧ, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଜାଣିପାରିବା ନାହିଁ, ତେଣୁ ଆଉ କ'ଣ କରିବା ଆମେ ନା ସେବା କରିବା, ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେତେବେଳେ ଭଗବାନଙ୍କୁ ସେବା କରିବା, ସେବନ୍ମୁଖେ ହେଇ ଜୀବାଦୌ, ସେବା କରିବାରେ ଜୁହା ହେଉଛି ଫାଷ୍ଟ, ଜୁହା ଦେଉ, କାରଣ ଜୁହା ଗୋଟେ ଏଭଳି ଇନ୍ଦ୍ରିୟ ସେ ଦୁଇଟାର କାର୍ଯ୍ୟ କରୁଛି। ଆମର ପାଞ୍ଚଟି କର୍ମେନ୍ଦ୍ରିୟ ରହିଛନ୍ତି, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ରହିଛନ୍ତି, କିନ୍ତୁ ଜିହ୍ୱା ଗୋଟେ ଏଭଳି ଇନ୍ଦ୍ରିୟ ସେ ଟୁ ଇନ୍ ୱାନ୍, ସେ ଏକାଧାରରେ କର୍ମେନ୍ଦ୍ରିୟ ଏବଂ ଜ୍ଞାନେନ୍ଦ୍ରିୟ, ଆମେ ଯେଉଁ କଥା କହୁଛେ ଏ କର୍ମେନ୍ଦ୍ରିୟର କାର୍ଯ୍ୟକ୍ରମ ଯିବା ଏବଂ କଥା ସରିଲା ପରେ ଯେଉଁ ଖାଦ୍ୟ ଗ୍ରହଣ କରିବା ସେଇଟା ହେଉଛି ଜ୍ଞାନେନ୍ଦ୍ରିୟର କାର୍ଯ୍ୟ କରୁ ସେତେବେଳେ ଯିବା ଟୁ ଇନ୍ ୱାନ୍ ଭଗବାନ ବ୍ୟବସ୍ଥାରେ ଗୋଟେ ଟୁ ଇନ୍ ୱାନ୍ଟେ ଗୋଟେ ଦେଇଛନ୍ତି ଭଗବାନ ଏଇ ଜୁହା ଜୁହା ବହୁତ ଗୁରୁତ୍ୱପୂର୍ଣ୍ଣ ଜୁହା ଯେତେ ବଡ଼ ସାଧକ ହୁଅନ୍ତୁ ନା କାହିଁକି ଯଦି ଜୁହାକୁ ସଂଯମ ନ କରିପାରିଲେ ତାହେଲେ ସେ କୌଣସି ଇନ୍ଦ୍ରମାନଙ୍କୁ ସଂଯମ କରିନାହିଁ ବାବଦ ଏକାଶ ସଂଯମ ଅଷ୍ଟମ ଦ୍ୱାରା ଏଇଟା ଭଗବାନ କହିଛନ୍ତି ଉଦ୍ଧବଙ୍କୁ ଜୁହାକୁ ଯଦି ଇନ୍ଦ୍ର ଦମନ କରିନାହାନ୍ତି ଯେତେ ଇନ୍ଦ୍ର ଦମନ କରନ୍ତୁ ସେ ବୃଥା ହେଇଯିବ କାରଣ ଜୁହା ପୁଣି ତାଙ୍କୁ ପକେଇଦେବ ଜୁହା ଏତେ ଶକ୍ତିଶାଳୀ ତେଣୁ ଭକ୍ତିଗ୍ନ ଟାଇପ୍ କହିଲେ ତାର ମଧ୍ୟ ଜୁହା ଅଛି ଲୋଭମୟ ସୁନ୍ଦର ମଧ୍ୟ ତାହାକେ ତାହା କଠିନ ସଂସାର ତାକୁ ଜିତିବା ବହୁତ କଷ୍ଟ ଲୋକମାନେ କ'ଣ ତାକୁ ଜିତିବା କଥା ଚିନ୍ତା କରୁଛନ୍ତି ଯାହା ଯାହା ଇଚ୍ଛା ହେଉ ସେଇଟା ଖାଉଛନ୍ତି କିଛି ଚିନ୍ତା କରୁନାହାନ୍ତି ତେଣୁ ଯେଉଁମାନେ ପ୍ରକୃତିର ସଂଯମୀ ବ୍ୟକ୍ତି ସେମାନେ ଚିନ୍ତା କରି ଯିବାକୁ କେମିତି ସଂଯମ କରାଯିବ ନିଜ ଚେଷ୍ଟା ମାଧ୍ୟମରେ ଆମେ ଯିବାକୁ ଯଦି ସଂଯମ କରିବା କରିପାରିବା ନାହିଁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ କହିଲେ ରସବର୍ଜଙ୍ଗ ରସପ୍ରିୟ ସେ ପରମ ଦୁଷ୍ଟ ଅନିବର୍ତ୍ତତେ ଆମର ଯେଉଁ ଜୁହାର ରସନା ପାଇବା ପାଇଁ ରସନା ଗ୍ରହଣ କରିବା ପାଇଁ ଯେଉଁ ଆଗ୍ରହ ରହିଛି ଏଇଟାକୁ ଆମେ କହିବା ନା ମୁଁ ଭଲ ଜିନିଷ ଖାଇବି ନାହିଁ ମାୟାବାଦୀମାନଙ୍କର ସେଇଟା କଥା ମାୟାବାଦୀମାନେ ସେମାନେ କହନ୍ତି କ'ଣ ନା ଆମେ ଯେଉଁମାନେ ଜ୍ଞାନୀମାନେ ଜ୍ଞାନୀମାନେ ମାୟାବାଦୀମାନେ ଏମାନେ ସବୁ କ'ଣ କରନ୍ତି ନା ନିଜ ଇନ୍ଦ୍ରିୟମାନଙ୍କୁ ସଂଯମ କରିବା ପାଇଁ ବହୁତ ପ୍ରକାର କୃଚ୍ଛ୍ର ସାଧନା କରନ୍ତି ଆରୁ ଏ କୃଚ୍ଛ୍ରେଣ ପରମ୍ପଦମ୍ ବହୁତ କଷ୍ଟ ସାଧନା କରନ୍ତି ସେମାନେ ଭଲ ଜିନିଷ ଖାଇବି ନାହିଁ ଆମର ମହାତ୍ମା ଗାନ୍ଧୀ ମଧ୍ୟ ସେଇଟା କହୁଥିଲେ ତ୍ରିମୂର୍ତ୍ତି ଭବନ ରହିଛି ନା ଦିଲ୍ଲୀରେ ଶ୍ରୀ ଶ୍ରୀ ସୀତାରାମ ତିନୋଟି ମାଙ୍କଡ଼ ରହିଛନ୍ତି ଜଣେ ଆଖି ବନ୍ଦ କରିଛି ଜଣେ କାନ ବନ୍ଦ କରିଛି ଜଣେ ପାଟି ବନ୍ଦ କରିଛି ଖରାପ ଜିନିଷ ମୁଁ ଦେଖିବି ନାହିଁ ଖରାପ ଜିନିଷ ଶୁଣିବି ନାହିଁ ଖରାପ ଜିନିଷ କହିବି ନାହିଁ ନା ବୁରା ବୁରା ଅଛି ଗୋଟେ ଇଏ ଗୀତ ଅଛି ସେଇଟା ତ୍ରିମୂର୍ତ୍ତି ଭବନ ମହାତ୍ମା ଗାନ୍ଧୀ ସେଠି ରହୁଥିଲେ କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ଇନ୍ଦ୍ରକୁ ଜିତିପାରିବେ ନାହିଁ ଭଗବାନ କହିଲେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ରସବର୍ଜଙ୍ଗ ରସପ୍ରିୟ ଆମେ ଭଲ ଜିନିଷ କିଛି ଦେଖିବା ନାହିଁ ବା ଭଲ ଜିନିଷ କିଛି ଖାଇବା ନାହିଁ ଭଲ ଜିନିଷ ଶୁଣିବା ନାହିଁ ଠିକ୍ ଅଛି କିନ୍ତୁ ମନରେ ସେସବୁ ରହିବ କିନ୍ତୁ ଜଣେ ଯେତେବେଳେ ପରମ ଦୁଷ୍ଟ ନିବର୍ତ୍ତତେ ଜଣେ ଯେତେବେଳେ ଗୋଟେ ଉନ୍ନତତର ସ୍ୱାଦ ପାଇବ ସେତେବେଳେ ଯାଇକି ଏଥିରୁ ସେ ଦୂରେଇ ହେବ ନହେଲେ ଦୂରେଇ ପାରିବ ନାହିଁ ଜୀବନସାରା କଲେ କ'ଣ ହେବ ପୁଣି ମୃତ୍ୟୁ ସମୟରେ ସେସବୁ ଆସିଯିବ ଚିନ୍ତା ଆସିଯିବ ତେଣୁ ଏହିଭଳି ଭାବରେ ଜଣେ ଯେତେ ଆଜିର ଇଏ ଥିଲା ସେଇଟା ଆଜିର ବହୁଭାବରେ ବାଣୀ ଅଛି ସେଇଟା ଆମେ ଯେତେ ଚେଷ୍ଟା କଲେ ମଧ୍ୟ ଏ ଭୌତିକ ଆସକ୍ତିରୁ ଦୂରେଇ ପାରିବ ନାହିଁ କିନ୍ତୁ ଜଣେ ଯେତେବେଳେ ଗୋଟେ ହାୟର ଟେଷ୍ଟ ପାଇବ ଭଗବାନଙ୍କ ସେବାରେ ଯେଉଁ ଆନନ୍ଦ ରହିଛି ସେ ଆନନ୍ଦ ଯେତେବେଳେ ପାଇବ ସେତେବେଳେ ସେ ଭୌତିକ ଆନନ୍ଦରୁ ଦୂରେଇ ଯିବ ତୁଚ୍ଛ ଲାଗିବ ଯମୁନାଚାର୍ଯ୍ୟଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଆଜି ହେଉଛି ରାମାନୁଜାଚାର୍ଯ୍ୟଙ୍କର ତିରୋଭାବ ତିଥି ତାଙ୍କର ଗୁରୁ ଥିଲେ ଯମୁନାଚାର୍ଯ୍ୟ ଯମୁନାଚାର୍ଯ୍ୟ ଜଣେ ରାଜା ଥିଲେ ଯମୁନାଚାର୍ଯ୍ୟ ଜଣେ ରାଜା ଥିଲେ ବହୁତ ପ୍ରକାର ଉପଭୋଗ କରୁଥିଲେ କିନ୍ତୁ ଯେତେବେଳେ ସେ ଭଗବାନ ଭକ୍ତ ହେଲେ ସେତେବେଳେ ସେ ଏଇ କଥାଟି କହିଛନ୍ତି ଯେତେବେଳେ ସେ କହୁଛନ୍ତି କ'ଣ କ'ଣ ସେ ଶ୍ଳୋକ ଯମୁନାଚାର୍ଯ୍ୟ କହୁଛନ୍ତି କୃଷ୍ଣଙ୍କର ସେବାରେ ଯେତେବେଳେ ରହୁଛନ୍ତି ବହୁତ ପ୍ରକାର ଆନନ୍ଦ ସେ ପ୍ରାପ୍ତ ହେଉଛନ୍ତି ନବ ନବ ଧାମୀ ଏଇ ଶ୍ଳୋକଟି ଅଛନ୍ତି ଏତେ ଆନନ୍ଦ ସେ ପ୍ରାପ୍ତ ହେଉଛନ୍ତି ସେଇଟା ଯଦବଧି ମମ ଚେତ କୃଷ୍ଣ ପଦାର ବିନ୍ଦେ ମୋର ଚେତନା ବା ମନ ବା ହୃଦୟ ଯେତେବେଳେ ଭଗବାନ ପାଦପଦ୍ମ ରହୁଛି ସେତେବେଳେ ନବନବ ରସ ଧାମନି ଉଦ୍ୟତ ରତ୍ମା ଆସିତ ନୂଆ ନୂଆ ରସ ପ୍ରାପ୍ତ ହେଉଛନ୍ତି ଭୌତିକ ଜଗତର ଯେଉଁ ରସ ସେ ଆଦ୍ୟନ୍ତ କ'ଣ ଦେଇ ଭଗବତ ଗୀତା ପଞ୍ଚମ ଅଧ୍ୟାୟରେ ଭଗବାନ ସେଟା କହିଲେ ଯେହି ସଂସ୍ପର୍ଶା ଭୋଗା ଦୁଃଖ ଯୋନ ହେବ ତେ ଆଦ୍ୟନ୍ତ ବନ୍ତ କ'ଣ ଦେଇ ନ ଯେହି ସୁରମତେ ବୁଦ୍ଧ ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି ଏଇଟା ହେଉଛି ଦୁଃଖରୁ ଆସୁଛି ଏବଂ ଯଦି ବା କିଛି ସୁଖ ରହିଛି ଯାହାର ଆଦି ଅଛି ତାର ଅନ୍ତ ରହିଛି ତେଣୁ ବୁଦ୍ଧିମାନ ବ୍ୟକ୍ତି ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ ତେଣୁ ଯମୁନାଚାର୍ଯ୍ୟଙ୍କର ନିଜର ଏକ୍ସପିରିଏନ୍ସ ନିଜର ଭାବ ସେଇଟା ପ୍ରକାଶ କରିଛନ୍ତି ଯଦବଧି ମମ ଚେତ କୃଷ୍ଣ ପଦାର ବିନ୍ଦେ ମୋର ମନ ଯେତେବେଳେ ଭଗବାନ ପାଦପଦ୍ମ ରହୁଛି ଯଦ ଅବଧି ନବନବ ରସ ଧାମ ମାନେ ଉଦ୍ୟତ ଗ୍ରନ୍ଥ ମା ଆସିତ ନୂଆ ନୂଆ ଆନନ୍ଦ ପ୍ରାପ୍ତ ହେଉଛନ୍ତି ବଡ଼ି ବଡ଼ିକା ଯାଉଛି ଆନନ୍ଦାମ ବୁଦ୍ଧି ବର୍ଦ୍ଧନ କିନ୍ତୁ ତଦବଧି ବତ ନାରୀ ସଙ୍ଗମ୍ୟ ସ୍ମର୍ଯ୍ୟ ମହାନ କିନ୍ତୁ ଯଦି ସେହି ସମୟରେ ତାଙ୍କର ଅତୀତ କଥା ସବୁ ଯଦି ମନେ ପଡ଼ିଗଲା ନାରୀ ସଙ୍ଗ କରିଥିଲେ ବୋଲି ସେଟା ଯଦି ମନେ ପଡ଼ିଗଲା ଭଗବତୀ ମୁଖ ବି କାହାର ସୃଷ୍ଟି ନିଷ୍ଠି ବନଞ୍ଚ ସେତେବେଳେ ମୁଖରେ ଇଏ ଆସୁଛି ଘୃଣାଭାବ ଆସୁଛି ମୁଖ ବିକାର ଆସୁଛି ହଁ ଛେପ ପକାଇବା ପାଇଁ ଇଚ୍ଛା ହେଉଛି ଚିନ୍ତାରେ ହଁ ଇଏ ହେଉଛି କ'ଣ ପ୍ରକୃତରେ ଏଇ ସ୍ଥିତିରେ ଜଣେ ଆସିଲେ ଭୌତିକ ଆସକ୍ତି ସେମାନେ ଦୂରେଇ ଯାଇପାରିବେ ନହେଲେ ଭୌତିକ ଆସକ୍ତି ଦୂରେଇ ପାରିବେ ନାହିଁ ତେଣୁ ଏ ଯେଉଁ ରହିଛି ଏଇଭଳି ଭାବରେ ଯେଉଁ ଅନର୍ଥ ସବୁ ରହିଛି ଅନର୍ଥ କେମିତି ଦୂର ହେବ ନା ଅନର୍ଥ ଉପଶମ ସାକ୍ଷାତ ଅନର୍ଥ ଉପଶମ କେମିତି ହେବ ନା ସାକ୍ଷାତ ଭକ୍ତି ଯୋଗ ମଧ୍ୟ ଯେ ସେଥିପାଇଁ ଭଗବାନଙ୍କୁ ଗୋଟେ ନାମ ହେଉଛି ଅଧକ୍ଷଜ ଆମର ଇନ୍ଦ୍ରିୟମାନଙ୍କୁ ଉର୍ଦ୍ଧ୍ୱରେ କିନ୍ତୁ ଭଗବାନ ଯଦି ଆମେ ଇନ୍ଦ୍ରିୟମାନଙ୍କ ଦ୍ୱାରା ସେବା କରିବା ଜୀବାଦୁ ସ୍ୱୟମେବ ସ୍ମୃତି ଅଧ ଭଗବାନ ନିଜେ ସ୍ମୃତ ହେବେ ଆର ଉଦାହରଣ ଦିଆଯାଏ କିଭଳି ଭାବରେ ନା ସୂର୍ଯ୍ୟ ସୂର୍ଯ୍ୟର ଆଲୋକରେ ଆମେ ସୂର୍ଯ୍ୟଙ୍କୁ ଦେଖିପାରିବା ରାତ୍ରିରେ ଯେତେ ଚେଷ୍ଟା କଲେ ମଧ୍ୟ ଆମେ ଯେତେ ଲାଇଟ୍ ଲଗାଇଲେ ମଧ୍ୟ ସୂର୍ଯ୍ୟଙ୍କୁ ଦେଖିପାରିବା ନାହିଁ ଯଦିଓ ରାତ୍ରିରେ ରହିଛନ୍ତି ସୂର୍ଯ୍ୟ କିନ୍ତୁ ଆମେ ଦେଖିପାରିବା ନାହିଁ ସେହିଭଳି ଭାବରେ ସୂର୍ଯ୍ୟଙ୍କର କିରଣରେ ହିଁ ଆମେ ସୂର୍ଯ୍ୟଙ୍କୁ ଦେଖିବା ସେହିଭଳି ଭାବରେ ଭଗବାନ କୃପାରୁ ହିଁ ଆମେ ଭଗବାନଙ୍କୁ ଜାଣିବା ତେଣୁ ଏଠି ଯୋଗ ହେଲା ଏଇ ଅନର୍ଥ ଅନର୍ଥ କେମିତି ଦୂର ହେବ ନା ଭଗବାନ ଯଦି ଆମେ ଭକ୍ତି କରିବା ସାକ୍ଷାତ ଭକ୍ତି ଯୋଗ ମଧ୍ୟ ଲୋକସ୍ୟ ଜାଣନ୍ତୁ ଏଇଟା ଲୋକମାନେ ଜାଣନ୍ତି ନାହିଁ ଜାଣନ୍ତୁ ବିଦ୍ୱାନ ଚକ୍ରେ ସାତ ସଂଗୀତା ତେଣୁ ବ୍ୟାସରେ ଏଇ ସାତୋଟି ସଂଗୀତାକୁ ରଚନା କଲେ ଭାଗବତଙ୍କୁ ରଚନା କଲେ ଏ ଭାଗବତମ ଏମିତି ଶାସ୍ତ୍ର ଯଶ୍ୟାଙ୍ଗେଶ୍ୱେ ମହାଣାୟାମ କୃଷ୍ଣେ ପରମ ପୁରୁଷେ ଭକ୍ତିର ଉତ୍ପତ୍ତି ପୁଂସ ଶୋକ ମୋହମାପା ଏଇ ଯେଉଁ କେବଳ ଭାଗବତ ଶାସ୍ତ୍ର ଏଭଳି ରହିଛି କେବଳ ଶୁଣିବା ପାଇଁ ଯେଉଁମାନେ ଆରମ୍ଭ କରିଛନ୍ତି ଯେଉଁମାନେ ପୂର୍ଣ୍ଣ ଶୁଣିଛନ୍ତି ତାଙ୍କ କଥା ତ ଛାଡ଼ନ୍ତୁ ଯେଉଁମାନେ ଶୁଣିବା ପାଇଁ ଶୁଏ ମହାଣାୟାମ ନ ତ ସୂତାୟାମ ଯେ ଶୁଣିଛନ୍ତି ତାଙ୍କ କଥା କୁହାଯାଉ ନାହିଁ ଯେଉଁ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ତାଙ୍କର କ'ଣ ହେବ ନା ଯଶାଙ୍ଗ ବୈଷ୍ଣବ କୃଷ୍ଣେ ପରମ ପୁରୁଷ ଯେଉଁ ଭଗବାନ ସେ ଦେଖିଥିଲେ ସେ ହେଉଛନ୍ତି କୃଷ୍ଣ ପରମ ପୁରୁଷ ସିଏ ତାଙ୍କ ପ୍ରତି ଭକ୍ତି ଆସିବ ଭକ୍ତିର ଉତ୍ପତ୍ତି ପହଞ୍ଚ ଶୋକ ମୋ ଭୟ ବା ଭୋବ ରୋଗ ଚାଲିଛି ଶୋକ ମୋ ଭୟ ଭୋବ ରୋଗର ଲକ୍ଷଣ ହେଉଛି ଶୋକ ମୋ ଭୟ ତିନୋଟି ଜିନିଷ ରହିଛି ଅତୀତ ପାଇଁ ଶୋକ ବର୍ତ୍ତମାନ ପାଇଁ ମୋହ ଭବିଷ୍ୟତ ପାଇଁ ଭୟ ଏ ତିନୋଟି ଭୋବ ରୋଗର ଲକ୍ଷଣ ଏ ଲୋକ ଚାଲିଯିବ ଶୋକ ମୋ ଭୟ ବାହା ଶ୍ରୀଧର ସ୍ୱାମୀ ତାଙ୍କ ଟୀକାରେ କହୁଛନ୍ତି ଇଏ ଶ୍ଲୋକ ତ୍ରୟଣ ଏ ତିନୋଟି ଶ୍ଲୋକରେ ଭାଗବତା ଅର୍ଥ ନିରୂପିତ ଭାଗବତର ଅର୍ଥ କୁହାହେଇଗଲା ଏଇ ତିନୋଟି ଶ୍ଲୋକରେ 18,000 ଶ୍ଲୋକ ରହିଛନ୍ତି କିନ୍ତୁ ଏଇ ତିନୋଟି ଶ୍ଲୋକରେ ଭାଗବତର ଅର୍ଥ କୁହାହେଇଗଲା ଭାଗବତା ଅର୍ଥ ନିରୂପିତ ଶ୍ରୀଧର ସ୍ୱାମୀ କହୁଛନ୍ତି ତାଙ୍କ ଟୀକାରେ ତେଣୁ ଏ ଯେଉଁ ଅନର୍ଥ ସବୁ ରହିଛି ଏ ଅନର୍ଥ ଥିବାରୁ ଆମେ ଜାଣିପାରୁ ନାହିଁ ସାଧାରଣତଃ ଭୌତିକ ଜଗତ ଏଭଳି ରହିଛି ଆମେ ସୁଖକୁ ଦୁଃଖ ବୋଲି ଭାବୁଛେ ଏବଂ ଦୁଃଖକୁ ସୁଖ ବୋଲି ଭାବୁଛେ ମାୟାମୟ ଜଗତ ଏଇଟା ଦୁଃଖକୁ ସୁଖ ବୋଲି ଭାବୁଛେ ସୁଖକୁ ଦୁଃଖ ବୋଲି ଭାବୁଛେ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ସର୍ବତା ବିପରୀତା ବୁଦ୍ଧିଶା ପାର୍ଥ ତାମସୀ ଯଥାବତ୍ ପ୍ରଧାନମନ୍ତ୍ରୀ ବୁଦ୍ଧିଶା ପାର୍ଥ ରାଜସୀ ରଜଗୁଣର ବୁଦ୍ଧି ହେଉଛି ଯଥାଯଥ ବୁଦ୍ଧି ନୁହଁ ଏବଂ ତମ ଗୁଣର ବୁଦ୍ଧି ହେଉଛି ସବୁବେଳେ ବିପରୀତ ବୁଦ୍ଧି ତେଣୁ ଭୌତିକ ଜଗତରେ ଦୁଃଖକୁ ସୁଖ ବୋଲି ଭାବୁଛନ୍ତି ସମସ୍ତେ ଇଏ ହେଉଛି ଦ୍ୱୈତେ ଭଦ୍ରାଭଦ୍ର ଗାନ ସବୁ ମନଧର୍ମ ଏଇଟା ଭଲ ସେଇଟା ଖରାପ ଏଇଟା ଭଲ ସେଇଟା ଖରାପ ଆମ ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ସ୍ଥୁଲ ବିଷ୍ଠା ବିଷ୍ଠାର ଯଦି କହିବ ଏ ଉପରଟା ବହୁତ ଶୁଖି ଯାଇଛି ସେଟା ଭଲ ଆଉ ତଳଟା ଓଦା ରହିଛି ସେଟା ସେଟା ଭଲ ନୁହଁ ଏ ଭୌତିକ ଜଗତ ସେଇଭଳି ଭାବରେ ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଭୌତିକ ଜଗତକୁ ସେଇଭଳି ଭାବରେ ଏଇଟା ଭଲ ଏଇଟା ମନ୍ଦ ଭୌତିକ ଜଗତ କହିଲେ ଇଏ ହେଉଛି ଭଗବାନ ଭୁଲି ଯାଇଥିବାର ଆମ ଭୌତିକ ଜଗତ ପତନ ହେଇଛି ତେଣୁ ଲୋକମାନେ ଜାଣନ୍ତିନି ଭଗବତ ଗୀତାରେ ଭଗବାନ କହିଲେ 15 ಅಧ್ಯಾಯರೆ ಪ್ರಥಮ ಶ್ಲೋಕರೆ ಊರ್ಧಮೂಳ ಮದ ಸಾಕ ಮಹಸ್ವತ್ವ ಪ್ರಾವುರಭ್ಯಂ ಛಂದಾಸುಪರ್ಣಾನಿಸ್ತಂ ವೇದ ಸೇದವೀತ್. ಈ ಪ್ರಕೃತಿಯಲ್ಲಿ ತತ್ವವೀತೆ ಮಾನೆ ಏಮಾನೆ ತತ್ವಕ್ಕೂ ಜಾಣಂತಿ ಈ ಭೌತಿಕ ಜಗತ್ತು ಯೋ ಗೋಟೆ ಓರೋಟಾ ವೃಕ್ಷ ಬೋಲಿ ಜಾಣಂತಿ ಸಿಏ ಹೋಚಂತಿ ಪ್ರಕೃತಿಯ ಭೇದವೀತ್, ಸಿಏ ಹೋಚಂತಿ ತತ್ವವೀತ್, ಸೇಮಾನೆ ಜಾಣ ಪ್ರಕೃತ ಜ್ಞಾನ ತಾಙ್ಕರ ಅಛಿ. ಊರ್ಧ್ವಮೂಳ ಮದ ಸಾಕಿ ಜಾಣಿಛಂತಿ ಏಟಾ ଭୌତିକ ଜଗତ, ହଁ ଠିକ୍ ଅଛି ଜଗତ ବୋଲି ଭାବୁଛୁ, କିଏ ଜାଣିନାହାନ୍ତି ଏଇଟା ଗୋଟେ ଚିତ୍ ଜଗତର ପ୍ରତିଫଳନ, ବିକୃତ ପ୍ରତିଫଳନ ବୋଲି ସେମାନେ ଭାବୁଛନ୍ତି ଇଏ ଗୋଟେ ପ୍ରକୃତ ଜଗତ, ଏ ଠିକ୍ ଜଗତ ଅଛି, କିନ୍ତୁ ଏଇଟା ପ୍ରକୃତ ସ୍ଥାୟୀ ଜଗତ ନୁହଁ, ଏଇଟା ଅସତ ଜଗତ. ଯେମିତି ପ୍ରଭୁପାଦ ମହାରାଜ କହନ୍ତି ଆମେ କେଉଁଠି ଦେଖିବା ସେ ଗଛ ଯେଉଁ ଯାହାର ମୂଳ ସବୁ ଉର୍ଦ୍ଧକୁ ରହିଛି, ଡାଳ ଫଳ ଫୁଲ ସବୁ ତଳକୁ ରହିଛି, କେଉଁଠି ଦେଖିବା ନା ଜଳରେ ପ୍ରତିବିମ୍ବରେ, ପ୍ରତିବିମ୍ବରେ ଦେଖିବା ସେଇଟା ଓଲଟା ଦେଖାଯିବ, ଓଲଟା ପ୍ରତିଫଳନ ଭୌତିକ ଜଗତ ହେଉଛି ସେଇଟା. ଏଇଟା ଭୌତିକ ଜଗତ ଯିଏ ଏଇଭଳି ଭାବରେ ଜାଣନ୍ତି ସେ ହେଉଛି ପ୍ରକୃତରେ ଭେଦବିତ୍. ଭଗବତ 15 ଅଧ୍ୟାୟରେ ଭଗବାନ କହିଲେ ପୁରୁଷୋତ୍ତମ ବିଭାଗ ଯୋଗ, ଭଗବାନ ଜାଣିବା ପାଇଁ ହେଲେ ଆମେ ଏଇ ସ୍ତରକୁ ଯିବାକୁ ପଡ଼ିବ, ପୁରୁଷୋତ୍ତମ ଜାଣିବା ପାଇଁ ହେଲେ ତେଣୁ ହେଉଛି ଜାଣିବାକୁ ପଡ଼ିବ ପ୍ରକୃତରେ ଭୌତିକ ଜଗତ ପ୍ରକୃତ ସ୍ଥାୟୀ ଜଗତ ନୁହଁ. ତେଣୁ ଆମେ ଜିଜ୍ଞାସା କରିବା କେଉଁଟା ସ୍ଥାୟୀ ଜଗତ, ଆମେ ସେଇଠିକି ଯିବା, ସାଧ ବ୍ରହ୍ମ ଜିଜ୍ଞାସା ସେଇଠୁ ଆରମ୍ଭ ହେବ. ତେଣୁ ଭଗବାନ ପାଖକୁ ଯିବା ପାଇଁ ଆମେ ଉଦ୍ୟମ କରିବା. ତେଣୁ ଏଇ ଭୌତିକ ଜଗତରେ ଯେଉଁ ରହିଛି ଏଇ ଭଲ ଏଇ ମନ୍ଦ ଏଇସବୁ ମନଧର୍ମ, ଦେହେତେ ଭଦ୍ରା ଭଦ୍ର ଜ୍ଞାନ ଏଇସବୁ ଭ୍ରମ, ଏଇ ଭଲ ଏଇ ମନ୍ଦ ଏଇ ମନଧର୍ମ ଯାହା ହେଉ, ତଥାପି ଯେଉଁ ରହିଛି ତେଣୁ ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି ଅର୍ଜୁନ ପଚାରିଲେ ଯାହା ପ୍ରକୃତରେ ବୁଦ୍ଧି ରହିଛି ସ୍ଥିତପ୍ରଜ୍ଞ ସକା ଭାଷା ସମାହିତ ସକେଶ ସ୍ଥିତ ଦେଖିମ ପ୍ରଭାସ ଦେଖି ମାସିତ ପ୍ରଦେଖିମ, ଯେଉଁମାନଙ୍କ ବୁଦ୍ଧି ପ୍ରକୃତରେ ସ୍ଥିର ହୋଇଯାଇଛି, ପ୍ରକୃତ ଉନ୍ନତ ସ୍ତରକୁ ଯାଇଛି, ସେମାନଙ୍କୁ କେମିତି ଜାଣିବା ଆମେ ଚିତ୍ତପ୍ରଜ୍ଞ ସକା ଭାଷା, ତାଙ୍କର ଭାଷା କିଭଳି, ସମାହିତ ତାଙ୍କର କେମିତି ଧ୍ୟାନ ସେମାନେ କରନ୍ତି, ସେମାନେ କ'ଣ ଧ୍ୟାନ ଆମେ ଜାଣିପାରିବା ନାହିଁ. ପ୍ରଭୁପାଦ ମହାରାଜ କହନ୍ତି ଜଣେ ଗୋଟେ ପେଣ୍ଡାଲ ହୋଇଯାଇଛି, ଉଚ୍ଚ ପେଣ୍ଡାଲ ବସିଛନ୍ତି ଦୁଇ ଜଣ ବ୍ୟକ୍ତି, ଚୁପଚାପ ବସିଛନ୍ତି, କେହି ଜାଣିପାରିବେ ନାହିଁ କିଏ କେଉଁ ସ୍ତରରେ ଅଛି ବୋଲି, କିନ୍ତୁ ଜଣେ ଯେତେବେଳେ କଥା କହିବା ଆରମ୍ଭ କରି ସେତେବେଳେ ଆମେ ଜାଣିବା ପ୍ରକୃତରେ ଇଏ କେଉଁ ସ୍ତରର କିଏ କେଉଁ ସ୍ତରର କଥାରେ ଜଣା ପଡ଼ିବ. ସେହିଭଳି ଭାବରେ ସ୍ଥିତପ୍ରଜ୍ଞ ତାଙ୍କର ସମାଧି କି କ'ଣ ଧ୍ୟାନ କରୁଛନ୍ତି ସେମାନେ, ସମାଧି ତ ସେ କେସ ସ୍ଥିତ ଦି କିମ୍ ପ୍ରଭାବ ସହିତ କିମ୍ ସେମାନେ ବ୍ୟବହାର ସମ୍ବୋଧନ କରିବେ, କିମ୍ ପ୍ରଭାବ କିମ୍ ଆସିତ ପ୍ରଜେତ କିମ୍ କେମିତି ସେମାନେ ବସିବେ, କେମିତି ଚାଲିବେ, କ'ଣ କରିବେ, ଏସବୁ ରହିଛି ତାଙ୍କର ଜାଣିହେବ. ଭଗବାନ ତା ସବୁ 55-72 ଏ 18 ଶ୍ଳୋକରେ କହିଲେ ଭଗବାନ ସ୍ଥିତ ପ୍ରଜ୍ଞା ବିଷୟରେ ଜାଣିବା ପାଇଁ ହେଲେ ସେଥିରେ ସେ କହିଛନ୍ତି ଦୁଃଖେଶୁ ଅନତି ବିଘ୍ନ ମନା ସୁଖେଶୁ ବିଗତ ସୁଖ ଭିତର ଆଗ ଭୟ କୃତ ସ୍ଥିତ ଦିମୁଚ୍ଛନ୍ତି, ଦୁଃଖ ଆସିଲେ ବେଶୀ ଉଦ୍ବିଗ୍ନ ହେବାର ନାହିଁ, ଭଗବାନଙ୍କ ଇଚ୍ଛାରେ ଆସିଲା, ଆମେ ଗତକାଲି କହିଥିଲୁ ସେଇଟା ଅନୁକମ୍ପା, ଭଗବାନଙ୍କ ଉପାୟ ଏଇଟା, ଦୁଃଖ ଆସୁଛି ମାନେ ଭଗବାନ ଅନୁକମ୍ପା, ଯଦି ଆମେ ଭଗବାନଙ୍କୁ ସ୍ମରଣ କଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ, ଦୁଃଖ ଆସିଲେ ଭଗବାନ ପରୀକ୍ଷା ହେଉଥିଲା, ଆମେ ସ୍ମରଣ କଲେ ଭଗବାନଙ୍କୁ ମାନେ ଆମେ ପରୀକ୍ଷାରେ ପାସ୍ କରିଗଲେ, ଏ ଭଗବାନ କୃପା. ଭଗବାନ ସେଥିପାଇଁ ଭୌତିକ ଜଗତ ସୃଷ୍ଟି କରିଛନ୍ତି, କାରଣ ଆମେ ସବୁ ଭଗବାନ ଭୁଲି ଯାଇଛେ, ଭଗବାନ ଭୁଲି ଯାଇଥିବାରୁ ଏ ଭୌତିକ ଜଗତରେ ଆମେ ପତନ ହେଇଛି, ସେଥିପାଇଁ ଭୌତିକ ଜଗତ ଦୁଃଖାଳୟମ ଶାଶ୍ୱତମ କରିଛନ୍ତି, କାରଣ ଭଗବାନ ଚାହିଁଥିଲେ ମଧ୍ୟ ଏ ଜଗତକୁ ସୁଖାଳୟମ କରିପାରିଥାନ୍ତେ, ଶାଶ୍ୱତମ କରିପାରିଥାନ୍ତେ, ଯେମିତି ଚିତ୍ ଜଗତ ରହିଛି ସୁଖାଳୟମ ଆଉ ଶାଶ୍ୱତମ ସବୁବେଳ ପାଇଁ ରହିଛି ସେଇଟା, ଏବଂ ସୁଖର ଆଳ ସେଇଟା, ସେଠି କୌଣସି ଦୁଃଖ ନାହିଁ, ବୈକୁଣ୍ଠ କୌଣସି କୁଣ୍ଠା ନାହିଁ, ସେଠି ଆନନ୍ଦ ବୃଦ୍ଧି ବର୍ଦ୍ଧନ ଆନନ୍ଦ ସବୁବେଳେ ବଢ଼ି ବଢ଼ିକା ଯାଉଛି, କିନ୍ତୁ ଏଠି ଦୁଃଖ ଦୁଃଖ ଆମ୍ବଦି ବର୍ଦ୍ଧନ ଦୁଃଖ ବଢ଼ି ବଢ଼ିକା ଯାଉଛି, କାରଣ ଭଗବାନ ସୃଷ୍ଟି କରିଛନ୍ତି, କାରଣ ଭଗବାନ ଚାହାନ୍ତି ଆମେ ଭଗବାନଙ୍କୁ ସ୍ମରଣ କରିବା. ଯେଉଁ ମାୟା ମୁଗ୍ଧ ଜୀବେ ନାହିଁ କୃଷ୍ଣ ସ୍ମୃତି Yeah. ଆମର କେମିତି ଉଦ୍ଧାର ଅଛନ୍ତି ଭଗବାନ ଆମ ହୃଦୟ ଭିତରେ ରହିଛନ୍ତି, ଯାହା ସୁଜା ସଖାୟା ଗୋଟିଏ ବୃକ୍ଷରେ ଯେମିତି ଦୁଇଟି ପକ୍ଷୀ ରହିଛନ୍ତି ସେହିଭଳି ଭାବରେ ଦୁଇଟି ଉପନିଷଦରେ ଏ ଶ୍ଳୋକଟି କୁହାଯାଇଛି। ଏ ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ, ମୁଁ ଥରେ ଯାଇଥିଲି, ମୁଁ ଏଇଟା କହିଥିଲି ଥରେ, ଥରେ ଯାଇଥିଲି ସ୍ୱିଜରଲ୍ୟାଣ୍ଡ ଜୁରିକରେ ଜଣେ ଭକ୍ତଙ୍କ ସହ ଦେଖା ହେଇଥିଲେ, ସେ ମୋତେ କହୁଥିଲେ, ସେ ଆଗରୁ ଥିଲେ ମାଉଣ୍ଟେନିୟରିଂ, ସାଇକେଲରେ ସବୁ ଯାଉଥିଲେ, ବିଭିନ୍ନ ସ୍ଥାନକୁ ଯାଉଥିଲେ, ପାହାଡ଼ ଉପରକୁ ମଧ୍ୟ ଯାଉଥିଲେ। ସେହି ସମୟରେ ସେ ଗୋଟେ ଆମର ଇସ୍କନର ବହି ନୁହଁ, ସେ ଆଉ ଜଣେ ଗୋଟେ ସଂସ୍ଥାର ବହି ଏଇ ଉପନିଷଦଟି ପାଇଲେ। ଉପନିଷଦରେ ସେଇ ଶ୍ଳୋକଟି ପଢ଼ିଲେ, ଯାହା ସଜା ସଖାୟା ଯେଉଁ ରହିଛି ଶ୍ଳୋକଟି, ଗୋଟିଏ ବୃକ୍ଷରେ ଦୁଇଟି ପକ୍ଷୀ ରହିଛନ୍ତି, ଗୋଟିଏ ପକ୍ଷୀ ସେ ବୃକ୍ଷର ଫଳକୁ ଖାଉଛି, ଆଉ ଗୋଟେ ପକ୍ଷୀ କେବଳ ସାକ୍ଷୀ ଭଳି ରହିଛି। ଏଇ ଯେଉଁ ଶ୍ଳୋକଟି ରହିଛି ଏଇଟା ପଢ଼ିକିରି ସେ ଆସିଲେ, ଇସ୍କନକୁ ଆସିଲେ, ଭକ୍ତ ହେଲେ। ଦେଖନ୍ତୁ କିଭଳି ଭାବରେ କଥା ରହିଛି, ଗୋଟିଏ 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 ଇନ୍ସିଡେଣ୍ଟ ଆମ ଜୀବନକୁ ପରିବର୍ତ୍ତନ କରିଦେବ। ତେଣୁ ପ୍ରଭୁପାଦ ମହାରାଜ, ହ୍ୟୁମାନ ଲାଇଫ୍ ଇଜ୍ ଲାଇକ୍ ଏ ରେଲୱେ ଜଙ୍କସନ୍, ଆମର ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ ଏଇ ଗୋଟିଏ ରେଲୱେ ଜଙ୍କସନ୍ ଭଳି, ଆମେ ସେଇଭଳି ଭାବରେ ଗୋଟେ ଉପସ୍ଥିତ ଉପଯୁକ୍ତ ପରିସ୍ଥିତିରେ ଆସିଗଲେ ଆମେ ସବୁ ଏଇ ଯେଉଁ ଧାରକୁ ଆସିଲେ ସେଇଭଳି ଭାବରେ ଗୋଟେ ପରିସ୍ଥିତି ଆସିଥିଲା, ଯେଉଁଥିପାଇଁ ଆମେ ଇସ୍କନକୁ ଆସିଲେ, ନହେଲେ ଆମେ କ'ଣ ହେଇଥାନ୍ତା ଅବସ୍ଥା ଆମର। ତେଣୁ ଏ ଯେଉଁ ରହିଛି ଭଗବାନ, ଏମିତିକି ବିଷ୍ଠାର କୃମିର ହୃଦୟରେ ମଧ୍ୟ ଭଗବାନ ରହିଛନ୍ତି, ତି ଭଗବାନ କୃପାମୟ, ଆମକୁ ଉଦ୍ଧାର କରିବା ପାଇଁ ରହିଛନ୍ତି ସେ। ତେଣୁ ବିଶେଷ ଭାବରେ ଆମେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛେ, ଆମର ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଉଛେ, ଏଇ ଚେତନାରେ ଆମେ ବ୍ରହ୍ମ ଜିଜ୍ଞାସା କରିପାରିବା, ତେଣୁ ଏଇସବୁ ଶାସ୍ତ୍ରର ସବୁ ଭଗବାନ ବ୍ୟବସ୍ଥା କରିଛନ୍ତି। ଆମେ ଭଗବାନ ଭୁଲି ଯାଇଛେ, ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧ ରହିଛେ ଆମେ ଭୁଲି ଯାଇଛେ, ଇଏ ହେଉଛି ଅନର୍ଥ। କିନ୍ତୁ ଭଗବାନ ସବୁ ଶାସ୍ତ୍ର ବ୍ୟବସ୍ଥା କରିଛନ୍ତି, ଆମେ ଶାସ୍ତ୍ର ନିଜ ଚେଷ୍ଟାରେ ବୁଝିପାରିବା ନାହିଁ, ସେଥିପାଇଁ ଗୁରୁଙ୍କର ବ୍ୟବସ୍ଥା କରିଛନ୍ତି, ଗୁରୁଙ୍କ ପାଖକୁ ଯାଇକରି ଆମେ ଏସବୁ ଶାସ୍ତ୍ରର ତତ୍ତ୍ୱକୁ ବୁଝିବା, ବୁଝିଲେ ଆମେ ଜାଣିବା ପ୍ରକୃତରେ ଆମର ପ୍ରକୃତ ସ୍ଥିତି କ'ଣ। ଆମର ପ୍ରକୃତ ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ, କୃଷ୍ଣର ତଟସ୍ଥା ଶକ୍ତି ଭେଦାଭେଦ ପ୍ରକାଶ, ସନାତନ ଗୋସ୍ୱାମୀଙ୍କୁ ମହାପ୍ରଭୁ ଶିକ୍ଷା ଦେଲେ, ମହାପ୍ରଭୁଙ୍କର ଆସିଯିବ କଥା, ମହାପ୍ରଭୁଙ୍କର ଗୌର ପୂର୍ଣ୍ଣମୀ ଆସିବ, ମାଘ ଫାଲ୍ଗୁନ ପର ପର ମାସ ରହିଛି, ଫାଲ୍ଗୁନ ମାସ ନିତ୍ୟାନନ୍ଦ, ଆପରେ ନିତ୍ୟାନନ୍ଦ ତୋଷୀ, ଆସନ୍ତାକାଲି ହେଉଛି ଦ୍ୱାଦଶୀ, ଏକାଦଶୀ ଏବଂ ଦ୍ୱାଦଶୀ ଦୁଇଟାକୁ ପାଳନ କରାଯିବ, ବରାହ ଦ୍ୱାଦଶୀ, ବରାହଦେବଙ୍କ ଆବିର୍ଭାବ, ତୃତୀୟ ସ୍କନ୍ଧ 13-19 7 ଶ୍ଳୋକରେ 7 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବରାହଦେବଙ୍କ କଥା, ଦୁଇଥର ବରାହଦେବ ଆସିଛନ୍ତି, ତାପରେ ନିତ୍ୟାନନ୍ଦ ତ୍ରୟୋଦଶୀ, ତାପରେ ଗୌର ପୂର୍ଣ୍ଣମୀ, ଅଦ୍ୱୈତାଚାର୍ଯ୍ୟଙ୍କଠୁ ଆରମ୍ଭ ହେଇଛି କଥା, ଅଦ୍ୱୈତାଚାର୍ଯ୍ୟ ସରିଲା ପାଳନ କଲେ, ତାପରେ ନିତ୍ୟାନନ୍ଦ ପ୍ରଭୁଙ୍କୁ ପାଳନ କରିବା, ତାପରେ ଗୌରାଙ୍ଗ ମହାପ୍ରଭୁଙ୍କୁ ପାଳନ କରିବା, ସେହିଭଳି ଭାବରେ ଭଗବାନ କୃଷ୍ଣଙ୍କର ପାଳନ କରିବା ପୂର୍ବରୁ ତାଙ୍କୁ ବଳରାମଙ୍କର ପାଳନ କରିବା, ତାପରେ କୃଷ୍ଣଙ୍କର ପାଳନ କରିବା, ଏଇଭଳି ଭାବରେ ଭଗବାନ ଆମକୁ ଭୁଲି ନାହାନ୍ତି, ସେଥିପାଇଁ ସବୁ ବ୍ୟବସ୍ଥା କରିଛନ୍ତି, କେମିତି ଭଗବାନ ସହିତ ଆମେ ଯୁକ୍ତ ହେଇକିରି ଏ ଦୁଃଖାଳୟରୁ ଆମେ ସୁଖାଳୟକୁ ଯିବା, ଏ ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ସେଇଟା। କିନ୍ତୁ ଜରାସନ୍ଧ ଯେଉଁ କଥା କହିବେ, ଇଏ ଆପାତ ବିଚାର ବେଶୀ ତତ୍ତ୍ୱ ବିଚାର ତାତ୍ତ୍ୱିକ ସେ ନୁହନ୍ତି, ଜରାସନ୍ଧ ହେଉଛନ୍ତି ଜଣେ ଅସୁର, ଜରାସନ୍ଧ ଯଦିଓ ଜଣେ କ୍ଷତ୍ରିୟ ରାଜା ଥିଲେ, କିନ୍ତୁ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଏ ସେ ଭଗବାନ ବିଷ୍ଣୁଙ୍କର ପୂଜା କରୁଥିଲେ, ବ୍ରାହ୍ମଣମାନଙ୍କୁ ଉପାସକ ଥିଲେ, ଭଗବାନ ବିଷ୍ଣୁଙ୍କର ଉପାସକ ଥିଲେ, କିନ୍ତୁ କୃଷ୍ଣଙ୍କୁ ମାନୁନଥିଲେ, କୃଷ୍ଣଙ୍କୁ ଯିଏ ନ ମାନିଲେ ତେଣୁ ତାକୁ ଅସୁର ବୋଲି କୁହାଗଲା। ଚୈତନ୍ୟ ଚରିତ୍ରାମୃତ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ସେହିଭଳି ଭାବରେ ଯେଉଁମାନେ ବିଷ୍ଣୁଙ୍କୁ ମାନୁଛନ୍ତି କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କୁ ମାନୁନାହାନ୍ତି, ସିଏ ମଧ୍ୟ ସେହିଭଳି ଭାବରେ ଅସୁର। ବହୁତ ବ୍ୟକ୍ତି ଅଛନ୍ତି ଭଗବାନ ଭକ୍ତ, କିନ୍ତୁ ଚୈତନ୍ୟ ମହାପ୍ରଭୁ ସିଏ ଗୋଟେ ସିଏ ଭଗବାନ ନୁହନ୍ତି, ତେଣୁ ସିଏ ମଧ୍ୟ ଆସୁରିକ ଭାବ ତାଙ୍କର ରହିଛି। ତେଣୁ ଜରାସନ୍ଧ ଯେଉଁ ଉପଦେଶ ଦେଉଛନ୍ତି ସେ ତାତ୍ତ୍ୱିକ ବିଚାର କଥା କହିବେ, ତାତ୍ତ୍ୱିକ ବିଚାର କହିବେ ନାହିଁ, ସେ ଆପାତ ବିଚାର କଥା କହିବେ, ତଥାପି ଆପାତ ବିଚାର ମଧ୍ୟ ବହୁତ ଜିନିଷ ରହିଛି, ସେ ଯାହା କହୁଛନ୍ତି କି ତାତ୍ତ୍ୱିକ ବିଚାର ଭଳି ସବୁ ରହିଛି। ସେ ଯେଉଁ ଏଠି କହିଲେ ଯେ ଭୋ ଭୋ ପୁରୁଷ ଶାର୍ଦ୍ଦୁଳ ଧୌମନସ୍ୟମ ଇଦମ୍ ତ୍ୟଜ, କାହିଁକି ଚିନ୍ତା କରୁଛ, ଧୌମନସ୍ୟମ ଇଦମ୍ ତ୍ୟଜ, ଏଇଟାକୁ ତ୍ୟାଗ କର, ଯଦି ଚିନ୍ତା କରିବେ କ'ଣ ଇଏ ଶିଶୁପାଳ ହଁ ମୋର ସ୍ତ୍ରୀକୁ ସେ ନେଇଗଲେ ମୋ ମନ ଦୁଃଖ ହେବନି ମୋର ନା କାହିଁକି ହେବ ତୁମର ତ ବିବାହ କରିଛ ବିବାହ କର ଆରମ୍ଭ ହେଇଥିଲା କମ୍ପ୍ଲିଟ୍ ହେଇନଥିଲା ଏଇଭଳି ଭାବରେ ଅନେକ ଦୃଷ୍ଟାନ୍ତ ରହିଛି ଯେମିତି ଆମର କାଶୀରାଜଙ୍କର କନ୍ୟାମାନଙ୍କର ସ୍ୱୟଂବର ହେଉଥିଲା ଭୀଷ୍ମଦେବ ଯାଇକି ତିନି ଜଣଙ୍କୁ ଅପହରଣ କରିକି ନେଇ ଆସିଲେ ଏଇସବୁ ଅମ୍ବା ଅମ୍ବିକା ଅମ୍ବାଳିକା ମହାଭାରତ ଏଥିରୁ ଆରମ୍ଭ ହେଇଛି ବିଚିତ୍ର ବୀର୍ଯ୍ୟ ବିବାହ କଲେ ଦୁଇ ଜଣଙ୍କୁ ଅମ୍ବିକା ଅମ୍ବାଳିକା ଏବଂ ଅମ୍ବା ଏସବୁ ଘଟଣା ସବୁ ରହିଛି ଭୀଷ୍ମକୁ ଚାହୁଁଥିଲେ ସେ ତାଙ୍କୁ ଜଣଙ୍କୁ ଭଲ ପାଉଥିଲେ କିନ୍ତୁ ସେ ରାଜା ପାଇଁ ଗଲାବେଳେ ସେ କହିଲେ ତମେକୁ ଭୀଷ୍ମ ଛୁଇଁଛନ୍ତି ମୁଁ ତ ଉଠେଇବି ନାହିଁ ତେଣୁ ଭୀଷ୍ମଙ୍କ ପାଖକୁ ଯେତେବେଳେ ଆସିଲେ ଭୀଷ୍ମ କହିଲେ ମୁଁ ପ୍ରତିଜ୍ଞା କରିଛି ବିବାହ କରିବି ନାହିଁ ଏମିତିକି ସେ ଅମ୍ବା ଯାଇକିରି ତାଙ୍କର ଗୁରୁ ପରଶୁରାମ କହିଲେ ମଧ୍ୟ ପରଶୁରାମ ଭଗବାନ ଭୀଷ୍ମଙ୍କ ସହିତ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇଗଲେ ଏବଂ ଯୁଦ୍ଧ ମଧ୍ୟ କଲେ ଭୀଷ୍ମ ପ୍ରତିଜ୍ଞା ଏଭଳି ଭାବେ ପ୍ରତିଜ୍ଞା କରିଥିଲେ ସିଏ ଏବଂ ଅମ୍ବା ପୁଣି ପରଜନ୍ମରେ ସେ ଆସିଲେ କ'ଣ ତାଙ୍କ ନା ଶ୍ରୀଖଣ୍ଡିକି ଆସିଲେ ନା ଭୀଷ୍ମଙ୍କ ସାମ୍ନାରେ ସେ ଠିଆ ହେଇଯିବାରୁ ସେ ଶରତ୍ୟାଗ କରିଦେଲେ ନା ଅର୍ଜୁନ ତାଙ୍କୁ ଶରବିଦ୍ଧ କଲେ ଭୀଷ୍ମଦେବ କହିଥିଲେ ସେଇଟା ଏ ଘଟଣା ସବୁ ମହାଭାରତରେ ବର୍ଣ୍ଣନା କରାଯାଇଛି ତେଣୁ କିଛି ଜନ୍ମ ତାକୁ ନେବାକୁ ପଡ଼ିଲା ଭୀଷ୍ମଙ୍କୁ ବିବାହ କରିବା ପାଇଁ ସେ କେତେ ପ୍ରକାର ସବୁ ବିବାହ ବ୍ୟବସ୍ଥା କରିଥିଲେ କିନ୍ତୁ ଭୀଷ୍ମ ଦେଖନ୍ତୁ କିଭଳି ତାଙ୍କର ଇଏ ପ୍ରତିଜ୍ଞା ଭୀଷ୍ମ ପ୍ରତିଜ୍ଞା ଯାହା ହଉ ଏଇଭଳି ଭାବରେ ଅନେକ ଦୃଷ୍ଟାନ୍ତ ରହିଛି ନ ପ୍ରିୟ ଅପ୍ରିୟ ରାଜନ ଏଇ ଭୌତିକ ଜଗତ ଏଭଳି ସୃଷ୍ଟି ହେଇଛି ଏତେ ପ୍ରିୟ ଅପ୍ରିୟ କେଉଁଟା ଭଲ ଜିନିଷ ଆମକୁ ଭଲ ଲାଗିବ ଏଇଟା ଏଇଟା ଭଲ ଲାଗିବ ନାହିଁ ପ୍ରିୟ ଅପ୍ରିୟ ଇଏ ଆମର ପ୍ରିୟ ବ୍ୟକ୍ତି ଇଏ ଆମର ଅପ୍ରିୟ ବ୍ୟକ୍ତି ଭଗବତ ଗୀତାରେ ଭଗବାନ କହିଲେ ପ୍ରକୃତରେ କେହି ଆମର ଶତ୍ରୁ ନୁହନ୍ତି କେହି ମିତ୍ର ନୁହନ୍ତି ତୃତୀୟ ଅଧ୍ୟାୟରେ ଭଗବାନ କହିଲେ ସେଇଟା ଭଗବାନ କହିଲେ କ'ଣ କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ର ମହାସନ ମହାପାମ ବିଧି ଏନମ ଇଏ ପରିଣ ଏମାନେ ହେଉଛନ୍ତି ଆମର ଶତ୍ରୁ ଇଏ ଆମର ଶତ୍ରୁ ସିଏ ମିତ୍ର ଏସବୁ ଆମର ନୁହଁ ଏସବୁ ଏ ପ୍ରକୃତରେ କିଏ ଶତ୍ରୁ ନୁହନ୍ତି କିଏ ମିତ୍ର ନୁହନ୍ତି ଆମର ପ୍ରକୃତ ଶତ୍ରୁ ହେଉଛନ୍ତି କାମ କ୍ରୋଧ ଇତ୍ୟାଦି କାମ ଏସ କ୍ରୋଧ ରଜଗୁଣରୁ ଆସୁଛନ୍ତି ସେମାନେ ମହାସନ ମହାପାପମା ଏତେ ବଡ଼ ଧନୀ ବ୍ୟକ୍ତି ହେଲେ ମଧ୍ୟ ତାର ବିଭିନ୍ନ ପ୍ରକାର କାମନା ରହିଛି ଯେ ପୂରଣ କଲେ ମଧ୍ୟ ପୂର୍ଣ୍ଣ ହେଇପାରିବ ନାହିଁ କାରଣ ମହାସନ ଯେତେ ଦେଲେ ମଧ୍ୟ ସେ ସବୁ ଖାଇଦେବ ମହାସନ ଏବଂ ମହାପାପମା ପାପର ମଧ୍ୟ ବିଭିନ୍ନ ସ୍ତର ରହିଛି ପାତକ ଯାହାକୁ କୁହାଯାଏ ପାତର ବିଭିନ୍ନ ସ୍ତର ଚାରି ପ୍ରକାର ପାତକ ରହିଛି ପାପ ରହିଛି କ'ଣ କ'ଣ ପାତକ ଗୁରୁପାତକ ମହାପାତକ ଅତିପାତକ ବିଭିନ୍ନ ସ୍ତର ସେହି ଅନୁସାରେ ଧର୍ମରାଜ ଯମରାଜଙ୍କର ସବୁ ଦଣ୍ଡର ବିଧାନ ସବୁ ରହିଛି ଯମରାଜ ଦଣ୍ଡ କରିଛନ୍ତି ବ୍ୟବସ୍ଥା କରିଛନ୍ତି ଦଣ୍ଡଙ୍କୁ ତମେ ତାମସ୍ମି ଯମରାଜ ହେଉଛି ଭଗବାନଙ୍କ ଜଣେ ବିଭୂତି ସେ ସବୁ ପାପ ଅନୁସାରେ ପ୍ରାୟ ଇଏ କରିବେ ପ୍ରାୟଶ୍ଚିତ କରେଇବେ ସବୁ ଦଣ୍ଡ ପ୍ରଦାନ କରିବେ ମହାଜନ ସିଏ ମହାଜନ ତେଣୁ ଏ ଯେଉଁ ରହିଛି ବିଭିନ୍ନ ପ୍ରକାର ରହିଛି କ'ଣ ଦୁଃଖ ଆସୁଛି ସବୁ ହେଉଛି ଆମେ ବିଭିନ୍ନ ପ୍ରକାର ପାପ କରୁଥିବାରୁ ଆଜି ଦୁଃଖ ପାଉଛେ ବିଭିନ୍ନ ପ୍ରକାର ପାପ କରୁଥିବାରୁ କିଏ ବିଭିନ୍ନ ପ୍ରକାର କିଏ ବିକଳାଙ୍ଗ ହେଇ ବାହାରୁଛି ଆମେ ତାକୁ ଦିବ୍ୟାଙ୍ଗ କହିଲେ କ'ଣ ହେବ ବିକଳାଙ୍ଗ ହେଇକି ଆସିଛନ୍ତି କାହିଁକି ନା ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିଥିବାରୁ ସେ ବିକଳାଙ୍ଗ ହେଇଛନ୍ତି ଜନ୍ମ ଐଶ୍ୱର୍ଯ୍ୟ ସୁତ ସ୍ତ୍ରୀ ଭି ଆମେ କହିବା ନା ଏ ବିକଳାଙ୍ଗ ନୁହଁ ସେମିତି ଦିବ୍ୟାଙ୍ଗ ଇଏ ବଧାତ୍ମା ନୁହଁ ସେ ମହାତ୍ମା କହିଲେ କ'ଣ ହେଇଯିବ ରବର ଷ୍ଟାମ୍ପ ଦେଲେ କ'ଣ ହେବ ମହାତ୍ମା ଭଗବାନ କହିଲେ ମହାତ୍ମା କିଏ ନା ମହାତ୍ମାନ ତୁମାଙ୍କ ପାର୍ଥ ଦୈବୀ ପ୍ରକୃତି ମା ସୁତା ଏ ତିନି ଗୁଣରେ ଯିଏ ନୁହନ୍ତି ସେମାନେ ହେଉଛନ୍ତି ମହାତ୍ମା ତିନି ଗୁଣର ବ୍ୟକ୍ତିକୁ ଯଦି ଆମେ ମହାତ୍ମା କହିଲେ କ'ଣ ସେ ମହାତ୍ମା ହେଇଯିବେ ହରିଜନ କହିଲେ କ'ଣ ସେ ହରିଜନ ହେଇଯିବେ ସେଠୁ ଟ୍ରାଇବ୍ ସେଠୁ କାହା ଯେଉଁ ରହିଛନ୍ତି ତାକୁ ହରିଜନ ବୋଲି କହିଲେ କ'ଣ ସେ ହରିଜନ ହେଇଯିବେ କିନ୍ତୁ ଯଦି ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯିବେ ତାହେଲେ ସେମାନେ ମଧ୍ୟ ମହାତ୍ମାରେ ପରିଣତ ହେଇଯିବେ ଭଗବତୀତାର ଭଗବାନ କହିଲେ ମାଙ୍ଗି ପାର୍ଥ ବିପାଶ୍ରିତ ଯେଉଁ ପିଶୁ ପାପ ଜନୟ ସ୍ତ୍ରୀ ଓ ବୈଶ୍ୟ ତଥା ଶୁଦ୍ରା ତେ ବି ଯାଆନ୍ତି ପରାଙ୍ଗତି ଏଇ ଭାବରେ ସେମାନେ ମହାତ୍ମା ହେଇଯିବେ ଖାଲି ତାଙ୍କ ଲେବୁଲ ଦେଇଦେଲେ ରବର ଷ୍ଟାମ୍ପ ଦେଇଦେଲେ ସେମାନେ ମହାତ୍ମା ହେବେ ନାହିଁ ବରଂ ଏ ଯେଉଁ ହରିଜନ ନାମଟା ଦିଆଗଲା ଏଇଟା ନାଁଟା ଶୁଣିଲେ ପୁଣି ଘୃଣାର ପାତ୍ର ହେଇଗଲେ ହରିଜନ କହିଲେ ଆମକୁ କାହିଁକି ହରିଜନ ବୋଲି କୁହାହେଉଛି ଏଥିମଧ୍ୟ ସେମାନେ ନିଜେ ପ୍ରତିବାଦ କରୁଛନ୍ତି ଏସବୁ କଥା ରହିଛି ଯାହା ହେଉ ଏହିଭଳି ଭାବରେ ଭୌତିକ ଜଗତ ମାନେ ଦୁଃଖ ଆସିବ ସୁଖ ଆସିବ ଭଗବାନ ସେଥିପାଇଁ ସୃଷ୍ଟି କରିଛନ୍ତି ଭୌତିକ ଜଗତକୁ ଦୁଃଖରେ ଆମେ ଭଗବାନଙ୍କୁ ସ୍ମରଣ କରିବା ସୁଖରେ ସନ୍ଧି ଭଗବାନ ଭୁଲି ଯାଆନ୍ତି ଯେଉଁ ରହିଛି ଦୁଃଖ ମେ ସମସ୍ତେ ଭଜନ କରନ୍ତି ସୁଖ ମେ ନ କୋଇ ଯିଏ ସୁଖରେ ଭଜନ କରେ ତାଙ୍କର ଦୁଃଖ କୋଇ ହୋଇ ଏବେ ଗୀତ ଗୀତ ଗୋଟେ ଅଛି ଦୁଃଖ ମେ ସମସ୍ତେ ଭଗବାନଙ୍କୁ ସ୍ମରଣ କରନ୍ତି ସୁଖରେ କେହି ଭଗବାନ ସ୍ମରଣ କରନ୍ତି ନାହିଁ ଯିଏ ସୁଖରେ ସ୍ମରଣ କରେ ତାଙ୍କର ଆଉ ଦୁଃଖ କେଉଁଠୁ ଆସିବ ଭଗବାନ ଭୌତିକ ଯାକ ଦୁଃଖ ଆଳମ୍ କରିଛନ୍ତି କାହିଁକି ନା ଭଗବାନ ଚାହିଁଥିଲେ ସୁଖ ଆଳମ୍ କରିପାରିଥାନ୍ତେ ସୁଖ ଆଳମ୍ କରିବାର କରିନାହାନ୍ତି କାହିଁକି ନା ଆମେ ଭଗବାନ ଭୁଲି ଯାଇଥିବା ଭୌତିକ ଯାକ ସୃଷ୍ଟି ହେଇଛି ତେଣୁ ଭଗବାନ ମନେ ପକାଇବା ପାଇଁ ଭଗବାନ ଏସବୁ ଦୁଃଖ ସବୁ ଦେଉଛନ୍ତି ତେଣୁ ଯେତେବେଳେ ଜଣେ ଦୁଃଖ ପାଇବ ସେତେବେଳେ ସେ ଭଗବାନ ସ୍ମରଣ କରିବ କିନ୍ତୁ ଇଏ ତ ଭଗବାନଙ୍କୁ ଗ୍ରହଣ କରିବେନି କୃଷ୍ଣଙ୍କୁ ଭଗବାନ ବୋଲି ମାନନ୍ତି ନାହିଁ କିନ୍ତୁ ଭଗବାନ ବିଷ୍ଣୁଙ୍କର ଭଜନ କରନ୍ତି ସେ ତେଣୁ ତଥାପି ତାଙ୍କ କଥା ଏଇଠି କୁହାଯାଉଛି ନ ପ୍ରିୟା ପ୍ରିୟ ରାଜନ ନିଷ୍ଠା ଦେହି ସୁଦୃଶ୍ୟତେ ଆମେ ଯେଉଁ ଶରୀର ପ୍ରାପ୍ତ ହେଇଛେ ଏ ଶରୀରରେ ଏ ଯେଉଁ କେତେବେଳେ ପ୍ରିୟ ବସ୍ତୁ ଆସୁଛି କେତେବେଳେ ଅପ୍ରିୟ ବସ୍ତୁ ଆସୁଛି କିନ୍ତୁ ନିଷ୍ଠା ନାହିଁ ସେଇଟା ସବୁବେଳେ ପାଇଁ ରହିବ ନାହିଁ ଆଗମନ ପାଇନୁ ଅନିତ୍ୟାସ ଭଗବତ ଗୀତାରେ ମଧ୍ୟ ଭଗବାନ ସେ କଥା କହିଥିଲେ ଦ୍ୱିତୀୟ ଅଧ୍ୟାୟରେ ମାତ୍ରା ସ୍ପର୍ଶାସ୍ତୁ କୌନ୍ତେୟ ସୁତୋଷ୍ଣ ସୁଖ ଦୁଃଖଦା ଆଗମ ପାଇନୁ ଅନିତ୍ୟାସ ତାଂ ତିତିକ୍ଷୁ ଭାରତ ଇଏ ଅନିତ୍ୟ ଏ ଭୌତିକ ଜଗତ ହେଉଛି ଅନିତ୍ୟ ସବୁକିଛି ଅନିତ୍ୟ ଏଠି ଆଉ କେମିତି ଏଇସବୁ ଜିନିଷ କିଛି ଅନିତ୍ୟ ହେଇପାରିବ କିନ୍ତୁ ଅନିତ୍ୟ ଜଗତରେ ନିତ୍ୟ ହେଉଛି ଭଗବାନ ଏବଂ ଭଗବାନଙ୍କ ସହିତ ଯଦି ଆମେ ଯୁକ୍ତ ହେବା ତାହେଲେ ଏଇଟା ନିତ୍ୟ ଆଉ ସବୁ ହେଉଛି ଅନିତ୍ୟ ଭୌତିକ ଜଗତରେ ସବୁ କିଛି ଅନିତ୍ୟ କିନ୍ତୁ ଭଗବାନଙ୍କ ସମ୍ବନ୍ଧରେ ଯାହା ଆମେ କରିବା ସେ କିଛି ଅନିତ୍ୟ ହେବ ନାହିଁ ସେ ନିତ୍ୟ ହୋଇକି ରହିବ ଭଗବତ ଗୀତାରେ ଭଗବାନ କହିଲେ କ'ଣ ସ୍ୱଳ୍ପମୁପି ଅସ ଧର୍ମ ସେ ତାହାତେ ମହତ ଭୟାର ଆଜି ଯଦି ଆମେ କିଛି ଅଳ୍ପ କିଛି ଭଗବାନଙ୍କୁ ସେବା କରିଛେ ସେଇଟା ଅନିତ୍ୟ ନୁହଁ ସେଇଟା ନିତ୍ୟ ହେଇକି ରହିବ ଆଉ ସବୁ ହେଉଛି ଅନିତ୍ୟ ପୁଣ୍ୟ କାର୍ଯ୍ୟ ପାପ କାର୍ଯ୍ୟ ସବୁ ରହିଛି ଇଏ ହେଉଛି କ୍ଷୀଣେ ପୁଣ୍ୟ ମର୍ତ୍ତ ଲୋକଙ୍କୁ ବିଶାନ୍ତି ପୁଣ୍ୟ କାର୍ଯ୍ୟ କଲେ ଉନ୍ନତ ଲୋକକୁ ଯିବେ କିନ୍ତୁ ସେଇଟା ଅନିତ୍ୟ ସେଇଟା କ୍ଷୀଣ ହେଇଯିବ ତେଣୁ ପୁଣି ପୃଥିବୀ ପୃଷ୍ଠକୁ ଆସିବେ କିନ୍ତୁ ନିତ୍ୟ ବସ୍ତୁ ହେଉଛି ଭଗବାନ ତାଙ୍କ ସହିତ ଯାହା ସବୁ ଆମେ ଯାହା ସବୁ କରିବା ତାଙ୍କ ପାଇଁ ଏସବୁ ନିତ୍ୟ ଆଉ ସବୁ ଅନିତ୍ୟ ତେଣୁ ଏଠି ଇଏ କହିଲେ ନ ପ୍ରିୟା ପ୍ରିୟ ରାଜନ ନିଷ୍ଠା ଦେଇଛୁ ଦୃଶ୍ୟତେ ଆମ ଶରୀର ସେଇଭଳି ଭାବରେ ସୃଷ୍ଟି ହେଇଛି ଏଥିରେ ଆସିବ ଆଉ ଯିବ ମାତ୍ରା ସ୍ପର୍ଶାସ୍ତୁ କେମିତି ଇଏ ଶୀତୋଷ୍ଣ ସୁଖ ଦୁଃଖଦା ଆଗମ ପାଇନୁ ଅନିତ୍ୟା ତାଙ୍କୁ ଚିକିତ୍ସା ଭାରତ ଭଗବାନ ଏଇଟା କହିଲେ ଦ୍ୱିତୀୟ ଅଧ୍ୟାୟରେ ପ୍ରଥମେ ଏଇଟା କହିଲେ ତୁମେ ସହିବାକୁ ଚେଷ୍ଟା କର ଭୌତିକ ଜଗତ ଏଇ ସହିବା ଯେ ସହି ଯେତେ ସହିପାରିବ ସେ ସେତେ ବଡ଼ ସାଧୁ ହେବ ସାଧୁର ଲକ୍ଷଣ ମଧ୍ୟ ସେ କଥା କୁହାଗଲା ତିତିକ୍ଷବ କାରୁଣିକ ଶ୍ରୁଦଂ ଦେଇନା ଅଜାତ ଶତ୍ରବ ସାନ୍ତା ସାଧବ ସାଧୁ ପ୍ରଥମ ଲକ୍ଷଣ ହେଉଛି ତିତିକ୍ଷା ଯେ ସହିପାରିବ ସହିପାରିବ ଯେ ସେ ହେଉଛି ପ୍ରକୃତ ସାଧୁ ତେଣୁ ଏ ଶ୍ଳୋକର ଭାଷ୍ୟରେ ସନାତନ ଆମର 11 ଶ୍ଳୋକରେ କୁହାଯାଉଛି ନିଷ୍ଠା କହିଲେ ସ୍ଥିର ଭାବ ନୁହଁ ଏ ବୌଦ୍ଧ ଜଗତ ସବୁକିଛି ଆସିବ ଏବଂ ଯିବ ସ୍ଥିର କିଛି ନୁହଁ ସବୁକିଛି ଅସ୍ଥିର ବା ଅନିତ୍ୟ ବା ଅସ୍ଥାୟୀ ସନାତନ ଗୋସ୍ୱାମୀ କହୁଛନ୍ତି ତୁମର ଯେଉଁ ଧର୍ମନିଶ ଯେଉଁ ମନ ଦୁଃଖ ରହିଛି ଏଇଟାକୁ ତ୍ୟାଗ କର କାହିଁକି ଧର୍ମସେବ କହିଲେ ମନ ଦୁଃଖ ଧର୍ମନ ଯେଉଁ ହେଇଛି ମାନେ କ'ଣ ନା ତୁମର ଯେଉଁ ମନ ଦୁଃଖ ହେଇଛି ମନ ଦୁଃଖ ଏଭଳି ଭାବ ରହିଛି ଆମେ ଗତକାଲି ନା ପରଦିନ କହୁଥିଲେ ତାଙ୍କର ସବୁ ଜୁହା ସବୁ ଶୁଖି ଯାଉଥିଲା ଏଇଭଳି ଭାବରେ ଗତକାଲି କହିଥିଲେ ରବିବାର ସଣ୍ଡେ ପ୍ରୋଗ୍ରାମରେ ଏଇଭଳି ଭାବରେ ଅବସ୍ଥା ହେଇଥିଲା ମୂର୍ଚ୍ଛା ଯାଇଥିଲେ ସିଏ ତେଣୁ ରାଜନ ଶବ୍ଦ ଯେ ବ୍ୟବହାର କରିଛନ୍ତି କହିବାର ଉଦ୍ଦେଶ୍ୟ ହେଉଛି ତୁମେ ବୁଦ୍ଧିମାନ ବ୍ୟକ୍ତି ରାଜା ତୁମେ ପ୍ରଜା ଜଣେ ଏଭଳି ଭାବରେ ହେଲେ ଚଳିବ ତୁମେ ରାଜା ହେଇକି ଯଦି ଏଭଳି ଭାବରେ ହେବ କେମିତି ହେବ ତୁମେ ଶାସନ କ'ଣ କରିବ ପ୍ରଜାକୁ ଶାସନ କରିବ ମୁଁ 17 ହାରିଲି କ'ଣ ଚିନ୍ତା କରିଛି ତୁମ ଭଳିଆ ସେ କହିବେ 6 ଶ୍ଳୋକରେ ଏଇଟା କୁହାଯିବ 6 ଶ୍ଳୋକରେ ତାକୁ ସାନ୍ତ୍ୱନା ଦେବେ ସାନ୍ତ୍ୱନା ଶୁଣି ସେ ସାନ୍ତ୍ୱନା ପ୍ରାପ୍ତ ହେବେ ତାପରେ ଯେତେବେଳେ ସେମାନେ ଫେରି ଯାଉଥିବେ ସେତେବେଳେ ଇଏ କହିବେ ରୁକ୍ମୀ କହିଲେ ଯାହା ବ୍ୟସ୍ତ ହେବା ଦରକାର ନାହିଁ ମୁଁ ଯାଇକି ଏବେ ଯାଇକି ନେଇ ଆସୁଛି ମୋର ଭଉଣୀକୁ ଏଇସବୁ ଚାଲିବ କଥା ଆଉ କ'ଣ ରାଜନ ତୁ ବୁଦ୍ଧତ, ତମେ ଏଇଟା ରାଜନ ରାଜା ହେଇଛ, ତମେ ଏଇଟା ବୁଝିବା କଥା, ତମେ ଏଠି ବୁଝିପାରୁନ, ହଁ ମୂର୍ଖ ଭଳି କାର୍ଯ୍ୟ କରୁଛ, ବୁଦ୍ଧିବାନ ବ୍ୟକ୍ତି ତମେ, ରାଜା ଜଣେ ତମେ ସାଧାରଣ ବ୍ୟକ୍ତି ନୁହନ୍ତି। ତେଣୁ ସୁଭଦନ ଟୀକାରେ ବଲ୍ଲଭାଚାର୍ଯ୍ୟ କହୁଛନ୍ତି, ଭୋ ଭୋ ଶବ୍ଦ କାହିଁକି କୁହାଗଲା ନା, ମୂର୍ଚ୍ଛିତ ହେଇଯାଇଛନ୍ତି ସିଏ, ଗୋଟେ ଥର କହିଲେ ଶୁଣୁନାହାନ୍ତି, ଦ୍ୱିତୀୟ ଦୁଇଥର କହିବାକୁ ପଡ଼ିଲା, ସେ ଯାଇକି ତାପରେ ସେ ବୁଝିଲେ ଶୁଣିଲେ, ଏଭଳିଆ ମୂର୍ଚ୍ଛା ହେଇଯାଇଥିଲେ। ତେଣୁ ଏଇଭଳି ଭାବରେ ସବୁ କୁହାଯିବ, ସବୁ 6ଟି ଶ୍ଳୋକରେ କୁହାଯିବ, ଆମର ସମୟ ହେଇଗଲା, କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସାମବେଦ ଗୌରଭକ୍ତ କି, ନିଦାୟ ଗୋଟ୍ରମାନ ଜୟ ଶ୍ରୀ ଗୋପାଳ।